वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंद 64 अध्याय श्लोक 19। अनुनीता बुभौ विप्रो अनुनीता बुभौ विप्रो धर्म कृच्छ्र गति न वै धर्म कृच्छ्र गति न वै गवां लक्ष्यं प्रकृष्टानां गवां लक्ष्यं प्रकृष्टानां दास्याम्येषा प्रदीयतां दास्याम्येषा प्रदीयतां अनुनीता बुभौ विप्रौ धर्मकृच्छ्र गतेन वै गवां लक्ष्यं प्रकृष्टानां दास्याम्येषा प्रदीयता। अनुनीता बुभौ विप्रौ धर्मकृच्छ्र गतेन वै गवां लक्ष्यं प्रकृष्टानां दास्याम्येषा प्रदीयता। अनुनीता बुभौ विप्रौ धर्मकृच्छ्र गतेन वै गवां लक्ष्यं प्रकृष्टानां दास्याम्येषा प्रदीयताम्। अनुनीता बुभौ विप्रौ धर्मकृच्छ्र गतेन वै गवां लक्ष्यं प्रकृष्टानां दास्याम्येषा प्रदीयताम्। अनुनीता बुभौ विप्रौ धर्मकृच्छ्र गतेन वै गवां लक्ष्यं प्रकृष्टानां दास्याम्येषा प्रदीयताम्। प्रकୃତରେ ଦୁଇଟି ଗୀତ ଦୁଇଟି ଶ୍ଳୋକ ଅନ୍ୱୟ ହୋଇଛି। ଆମେ ଗୋଟିଏ ଲେଖିଛେ ଚନ୍ଦ ପାଠ କରିବା ପାଇଁ, ଆଉ ଦ୍ୱିତୀୟ ଶ୍ଳୋକଟି ଆମେ ପାଠ କରିବା। ଭବନ୍ତଂ ଅନୁନୀତାଂ କିଙ୍କରସ୍ୟା ବିଜାନତଃ ସମୁଦ୍ଧରତଂ ମାଂ କୃଚ୍ଛ୍ରାତ୍ ପତତଂ ନିରହି ଆସୁଚୌ। ଅନୁବାଦ ହେଉଛି, ଏହି ଅବସ୍ଥାରେ ମୋର କର୍ତ୍ତବ୍ୟ ବିଷୟରେ ଏକ ଭୟାନକ ସଙ୍କଟରେ ପଡ଼ିଛି ବୁଝିପାରି ମୁଁ ସାବିନୟ ହୋଇ ଦୁଇ ବ୍ରାହ୍ମଣଙ୍କ ନିକଟରେ ଅନୁନୟ ବିନୟ ହୋଇ କହିଲି, ମୁଁ ଏହି ଗାଭୀଟିର ପରିବର୍ତ୍ତେ ଆପଣମାନଙ୍କୁ 100,000 ଶ୍ରେଷ୍ଠ ଗାଭୀ ଦାନ କରିବି, ଦୟାକରି ତାକୁ ମୋତେ ଫେରାଇ ଦିଅନ୍ତୁ। ଆପଣମାନଙ୍କର ସେବକ ରୂପେ ମୋତେ ଆପଣମାନେ କୃପା କରନ୍ତୁ, ମୁଁ କ'ଣ କରୁଛି ତାହା ବୁଝିପାରୁନାହିଁ, ଏହି କଠିନ ଅବସ୍ଥାରୁ ମୋତେ ରକ୍ଷା କରନ୍ତୁ, ନତୁବା ମୁଁ ନିଶ୍ଚିତ ଭାବରେ ଅଶୁଚି ନରକରେ ପତିତ ହେବି। ହରେ କୃଷ୍ଣ ଅବସ୍ଥା ଭକ୍ତ ସଜନ ବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଏ ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଏ ଦ୍ୱାରକାର ଲୀଳାରେ ଏ ଆଉ ଗୋଟିଏ ଲୀଳା ଏଠି ଉପସ୍ଥିତ ହେଉଛି। ନୃଗ, ରାଜା ନୃଗ ଯିଏକି ଥିଲେ ଇକ୍ଷ୍ୱାକୁଙ୍କର ସନ୍ତାନ, ଆମେ ଗତକାଲି ଆଲୋଚନା କରିଥିଲେ ସେ ବିଷୟରେ କିଭଳି ଭାବରେ ବିପ୍ରୌ ବିବଦମାନୌ ମାମୁଚତୁଃ ସ୍ୱାର୍ଥ ସାଧକୌ ଭବାନ୍ ଦାତା ଭର୍ତ୍ତେତି ତତ୍ଶ୍ରୁତା ମେ ଅଭବତ୍ ଭ୍ରମ। ଦୁଇ ବିପ୍ରଙ୍କ ଭିତରେ ଯେତେବେଳେ ଝଗଡ଼ା ହେଲା, ସେ କହିଲେ ମୋର ଗାଭୀ, ସେ କହିଲେ ମୋର ଗାଭୀ, ସେ କହିଲେ ମୋର ଗାଭୀ, ସେ କହିଲେ ମୋର ଗାଭୀ, ଏଭଳି ଭାବରେ ବିବଦମାନ ହଉ ମାମୁଚନ୍ତୁ ସ୍ୱାର୍ଥ ସାଧକୁ। ତେଣୁ ସେମାନେ ଆସି ରାଜାଙ୍କୁ କହିଲେ ମାମୁଚନ୍ତୁ, ସେମାନେ ପ୍ରକୃତରେ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ବ୍ୟସ୍ତ ଥିଲେ, ରାଜା ଯାହା ନର୍କରେ ପଡ଼ନ୍ତୁ ଯାହା ହୁଅନ୍ତୁ, ଆମର କିଛି ଅସୁବିଧା ନାହିଁ। ସିଏ ଆମକୁ ଦାନ କଲେ ତା ପରିବର୍ତ୍ତେ ସେ ନର୍କରେ ପଡ଼ନ୍ତୁ, କିଛି ଅସୁବିଧା ନାହିଁ, ସ୍ୱାର୍ଥ ସାଧକ। ଏଇଭଳି ଭାବରେ ସେମାନେ ବିପ୍ର ଭଗବାନ ଦାତା ପହର୍ତ୍ତି, ଜଣେ କହୁଛନ୍ତି ଆପଣ ଦାତା ଆଉ ଜଣେ କହୁଛନ୍ତି ପହର୍ତ୍ତା, ଉପହର୍ତ୍ତା ଅପହର୍ତ୍ତା ଇତି ତତ୍ଶ୍ରୁତା। ତାଙ୍କ ଭିତରେ ରାଜାଙ୍କୁ ଏଇଭଳି ଭାବରେ କହିଲେ, ସେ କହିଲେ ତୁମେ ମୋତେ ଦେଇଥିଲ, ଆଉ ଜଣେ କହିଲେ ମୋତେ ମୋର ଅପହରଣ କରିଛ। ଏଇଭଳି ଭାବରେ ତାଙ୍କ ରାଜାଙ୍କୁ କହିଲେ, ସ୍ୱାର୍ଥ ସାଧକ, ନିଜର ସ୍ୱାର୍ଥ ସାଧନ ପାଇଁ ସେମାନେ ବ୍ୟସ୍ତ ଥିଲେ। ଚିନ୍ତା କରିବା କଥା ଏ ରାଜା, ଏତେ ଧାର୍ମିକ ରାଜା, ଇଖୁଆକୁ ବଂଶରେ ଆସୁଛନ୍ତି, ଇଖୁଆକୁ ବଂଶ ପ୍ରସିଦ୍ଧ ବଂଶ, ଯେଉଁ ବଂଶରେ ଭଗବାନ ରାମଚନ୍ଦ୍ର ଆସିବେ, ଇଖୁଆକୁ ବଂଶ ସାରା ପୃଥିବୀରେ ପ୍ରସିଦ୍ଧ ସେ ଥିଲେ ସେହି ସମୟରେ। ଇଖୁଆକୁ ବଂଶ ଭଗବତ ଗୀତାରେ ମଧ୍ୟ ତାଙ୍କର ନାମ ଉଲ୍ଲେଖ ହୋଇଛି, ଇଖୁଆକୁ ମନୁ ଇଖୁଆକ ବିବ୍ରବିତ୍, ମନୁ ଯିଏକି ବୈବସ୍ୱତ ମନୁ, ଯେ ସୂର୍ଯ୍ୟ ଦେବତାଙ୍କର ପୁତ୍ର, ବୈବସ୍ୱତ ମନୁ ସପ୍ତମ ମନୁ, ବର୍ତ୍ତମାନ ତାଙ୍କର ଶାସନ ଚାଲିଛି। ସପ୍ତମ ମନୁଙ୍କର ପ୍ରତି ମନୁଙ୍କର ଶାସନ ସମୟ ହେଉଛି 71 ଦିବ୍ୟ ଯୁଗ। ଗୋଟିଏ ଦିବ୍ୟ ଯୁଗର ପରିମାଣ ହେଉଛି 43,20,000 ବର୍ଷ। ଏଇଭଳି ଭାବ ତାଙ୍କର ସେହି ସମୟରେ 27 ଦିବ୍ୟ ଯୁଗ ଯାଇକରି 28 ତୃତୀୟା ଯୁଗ ଚାଲିଥିଲା। ସେହି ସମୟରେ ଇଖୁଆକୁ ରାଜା ହୋଇଥିଲେ, 28 ତୃତୀୟା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ, ତା ପୂର୍ବର ଘଟଣା, ଏଇଟା ପୂର୍ବର ଘଟଣା। ତେଣୁ ସିଏ କହୁଛନ୍ତି, ଇଏ ମୃଗଙ୍କୁ କହୁଛନ୍ତି, ତୁମେ ମୋର ଅପହରଣ କରିଛ। ସିଏ କହିଲେ ଆପଣ ମୋତେ ଦେଇ ଦାନ କରିଥିଲେ। ଏଇଭଳି ଭାବରେ ସ୍ୱାର୍ଥ ସାଧକ, କେମିତି ଆମର ନିଜର ସ୍ୱାର୍ଥଟା ପୂରଣ ହେବ ସେ ଚିନ୍ତା କରୁଥିଲେ। ରାଜାଙ୍କର ଆ ଦ୍ୱାରା କ'ଣ ଅସୁବିଧା ହେବ, ସେ ନର୍କକୁ ଯାଆନ୍ତୁ, କିଛି ଅସୁବିଧା ନାହିଁ ଆମର, ଆମର ଦାନ ଦାତା ଆମକୁ ସେ ଦେଇଥିଲେ, ଆମର କ'ଣ ତାଙ୍କ ପ୍ରତି ଆମର ଗୋଟେ କିଛି କର୍ତ୍ତବ୍ୟ ଅଛି, ସେସବୁ ନାହିଁ। ନିଜର ସ୍ୱାର୍ଥ ପାଇଁ ସେମାନେ ସ୍ୱାର୍ଥ ସାଧକ ଏଇଭଳି ଭାବରେ। ତେଣୁ ଭଗବାନ ଦାତା ପହର୍ତ୍ତ ସୁତମେ ଅଭବତ ଭ୍ରମ, ଏଇଟାକୁ ଶୁଣିକରି ଆଙ୍କର ଭ୍ରମ ଆସିଗଲା। ଆମେ ଗତକାଲି ଏଇଠି ଏଇ ଶୋକକୁ ଆଲୋଚନା କରୁଥିଲେ। ତେଣୁ ବର୍ତ୍ତମାନ ସେଇ ରାଜାଙ୍କର, ରାଜା ନୃଗଙ୍କର ରାଜଧାନୀରେ ଯେଉଁ ତାଙ୍କର ରହିଛି ସଭା ରହିଛି, ରାଜସଭା ରହିଛି, ସେଇଠି ଏସବୁ ଘଟଣା ଚାଲିଛି। ତେଣୁ ସେଠି ରାଜା ତାଙ୍କୁ ଏଇଠି କହୁଛନ୍ତି, ଅନୁନୀତ ଉଭୟ ବିପ୍ରଭୁ, ଦୁଇ ଜଣ ଯାକକୁ ବିପ୍ରଭୁଙ୍କୁ ସେ ଅନୁରୋଧ କଲେ। ପ୍ରଥମେ ଯେଉଁମାନେ ଯିଏ ଦାତା ଥିଲେ, ପ୍ରଥମ ଦାତା ଯିଏ ପ୍ରଥମେ ଯାହାଙ୍କ ଠାରୁ ଗାଭୀଟା ଆସିଥିଲା, ଯିଏ ମାଲିକ ଯିଏ, ତାଙ୍କୁ ମୁଁ ଅନୁରୋଧ କଲି, ପ୍ରଥମେ ତାଙ୍କୁ କଲି, ତାପରେ ସେ ଅନୁନୀତ ଉଭୟ ବିପ୍ରଭୁ, ତାପରେ ତାଙ୍କୁ କଲି। ସେକେଣ୍ଡ ଟାଇମ୍ ଯାହାକୁ ଦିଆଯାଇଥିଲା ତାଙ୍କୁ ମୁଁ ଅନୁରୋଧ କଲି, ଉଭୟ ବିପ୍ରଭୁ ଧର୍ମ କୃଚ୍ଛ୍ର ଗତି ନେବେଇ, ମୋର ବର୍ତ୍ତମାନ ଧର୍ମ ସଙ୍କଟ ଆସିଗଲା, କୃଚ୍ଛ୍ର ବହୁତ କଷ୍ଟ ଆସି ପହଞ୍ଚିଗଲା ମୋ ପାଇଁ। ଏ ଧର୍ମ କାର୍ଯ୍ୟ କରୁଥିଲେ ଭୌତିକ ଜଗତରେ, ଏଇଭଳି ଭାବରେ ବହୁତ ଉଦାହରଣ ରହିଛି, ଧର୍ମ କାର୍ଯ୍ୟ କରିକି ମଧ୍ୟ ବହୁତ ସଙ୍କଟରେ ପଡ଼ିଛନ୍ତି। ଆମର ଉଦାହରଣ ଦେବା, ଯେଉଁଭଳି ଭାବରେ ଜଣେ ରାଜା ଥିଲେ ଆପଣମାନେ ସବୁ ଜାଣିଥିବେ, ସେ ହେଉଛନ୍ତି ହରିଶ୍ଚନ୍ଦ୍ର, ରାଜା ହରିଶ୍ଚନ୍ଦ୍ର, ସତ୍ୟଯୁଗର ଘଟଣା। ରାଜା ହରିଶ୍ଚନ୍ଦ୍ର ସତ୍ୟବ୍ରତ, ଏ ରାଜା ହରିଶ୍ଚନ୍ଦ୍ର ଏଭଳି ରାଜା ଜଣେ ଥିଲେ, ଆମର ମହାତ୍ମା ଗାନ୍ଧୀଙ୍କର ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍ ଏ ଯେଉଁ ରହିଛି ବାୟୋଗ୍ରାଫି ତାଙ୍କର ରହିଛି, ସେଇଥିରେ ବର୍ଣ୍ଣନା କରାଯାଇଛି। ସେଇଥିରେ ମହାତ୍ମା ଗାନ୍ଧୀ ଯେତେବେଳେ ସେ ହରିଶ୍ଚନ୍ଦ୍ର ନାଟକଟି ଦେଖୁଥିଲେ, ହରିଶ୍ଚନ୍ଦ୍ରଙ୍କର ଯେଉଁ ସତ୍ୟବାଦିତାକୁ ଏଭଳି ପ୍ରଭାବିତ ହୋଇଥିଲେ, ସେ ନିଜ ଜୀବନରେ ସେଇଟାକୁ ଆଚରଣ କରିବା ପାଇଁ ଆରମ୍ଭ କଲେ, ମାଇ ଏକ୍ସପେରିମେଣ୍ଟ ୱିଥ୍ ଟ୍ରୁଥ୍, ମୋର ଏଇ ସତ୍ୟ ଉପରେ ମୋର ନିଜର କ'ଣ ଗବେଷଣା ବା ଏକ୍ସପେରିମେଣ୍ଟ ଆରମ୍ଭ କଲେ ମହାତ୍ମା ଗାନ୍ଧୀ। ପ୍ରସିଦ୍ଧ ହୋଇଗଲେ, ମହାତ୍ମା ହୋଇଗଲେ, ଇଏ ହୋଇଗଲେ, ଦେଶର ଜନକ ହୋଇଗଲେ, ଦେଶର ପିତା ହୋଇଗଲେ, ତାଙ୍କୁ ମହାତ୍ମା ବୋଲି ତାଙ୍କୁ ଉପାଧି ଦିଆଗଲା, ମହାତ୍ମା ଗାନ୍ଧୀ। ତେଣୁ ଇଏ ଏଭଳି ଭାବରେ ସତ୍ୟବ୍ରତ ଥିଲେ, ସିଏ ସତ୍ୟ ସତ୍ୟରୁ ବିଚ୍ୟୁତ ହେଉନଥିଲେ। କିନ୍ତୁ ସତ୍ୟଯୁଗରେ ଗୋଟେ ହେଇଥିଲା କ'ଣ, ସତ୍ୟଯୁଗରେ ଯଦିଓ ସବୁ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, କିନ୍ତୁ ତଥାପି ଅସୁବିଧା ଥିଲା। ସେଠି କ'ଣ ନା, ମନରେ ଯାହା ଚିନ୍ତା କରିବା ସେଥିପାଇଁ ମଧ୍ୟ ଫଳପ୍ରାପ୍ତ ହେବାକୁ ପଡ଼ିବ। କଳିଯୁଗରେ ସେ ଗୋଟେ କନସେସନ୍ ରହିଛି, ସେଇଥିପାଇଁ ଯେଉଁ ରାଜା ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ, ଆଗବତରେ ବର୍ଣ୍ଣନା କରାଯାଇଛି କଳିକୁ କାହିଁକି ସ୍ଥାନ ଦେଲେ, କାରଣ ସେ କଳି ଗାଭୀଙ୍କୁ ଇଏ କରୁଥିଲା, କ'ଣ ପ୍ରହାର କରୁଥିଲା, ଗାଭୀଙ୍କୁ ପ୍ରହାର କରୁଥିଲା, ତେଣୁ ସେ ତାଙ୍କୁ ହତ୍ୟା କରିବା କଥା, କଳିକୁ ମଧ୍ୟ ସେ ଚାହିଁଥିଲେ ହତ୍ୟା କରିପାରିଥାନ୍ତି। ନୈମିଷାରଣ୍ୟରେ ସୌନକାଦି ଋଷିମାନଙ୍କର ସେଇଟା ପ୍ରଶ୍ନ ଥିଲା, କାହିଁକି ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ, ତାଙ୍କୁ ହତ୍ୟା କାହିଁକି ନ କଲେ, ତେଣୁ ଏ ପ୍ରଶ୍ନ ପଚାରିନାହାନ୍ତି। କିନ୍ତୁ ସୁତ ଗୋସ୍ୱାମୀ ତାଙ୍କର ମନର ଭାବ ଜାଣିକରି ଏ ଶ୍ଳୋକଟି କହିଛନ୍ତି, ନାନୁ ଦ୍ୱେଷ୍ଟି କଳିଙ୍ଗ ସମ୍ରାଟ ସାରଙ୍ଗ ଇବ ସାରଭୃକ୍, ସେ କଳିକୁ ଦ୍ୱେଷ କଲେ ନାହିଁ, କାହିଁକି ନା ସାରଙ୍ଗ ଇବ ସାରଭୃକ୍, ମହୁମାଛି ଯେମିତି ଫୁଲରୁ ମହୁକୁ ନେଇକି ଯାଏ, ସାର ଜିନିଷରୁ ନେଇକି ଯାଏ, ସେହିଭଳି ଭାବରେ କଳିର ମଧ୍ୟ ଗୋଟେ ଭଲ ଗୁଣ ରହିଛି, କଳିର ସାର ଜିନିଷ ରହିଛି, ସେଇଟା ଗ୍ରହଣ କଲେ ସେ ରାଜା ପରୀକ୍ଷିତ ମହାରାଜ। କ'ଣ ସେ ସାର ଗୁଣ? ସାର ଗୁଣ କଳିର, କଳିର ତ ସବୁ ପ୍ରକାର ଅଧର୍ମ ରହିଛି, କିନ୍ତୁ ଧର୍ମଟା କ'ଣ ରହିଛି ଭଲ ଜିନିଷଟା ଯାହାକୁ ଗ୍ରହଣ କଲେ ପରୀକ୍ଷିତ ମହାରାଜ, ନା କୁଶଳାନି ଆସୁ ସିଦ୍ଧତି। ଇଏ ଯେଉଁ କଳିଯୁଗରେ ଇଏ ଗୋଟେ ବହୁତ, କଳିଯୁଗରେ ମଧ୍ୟ ଭଲ ଭଲ ଗୁଣ ସବୁ ରହିଛି। ପ୍ରଥମେ କୁହାଗଲା ଇଏ ଗୋଟେ ଭଲ ଗୁଣ, କ'ଣ ନା କ'ଣ କୁଶଳାନି ଆସୁ ସିଦ୍ଧତି, ଯେଉଁ ଧାର୍ମିକ କାର୍ଯ୍ୟ ସବୁ ଆସୁ ସିଦ୍ଧତି, ଆସୁ ସିଦ୍ଧତିରେ ଶ୍ରୀଧର ସ୍ୱାମୀ କହୁଛନ୍ତି ସଂକଳ୍ପ ମାତ୍ରଣ ସିଦ୍ଧତି। ଆମେ ଯଦି ମନରେ ଖାଲି ଚିନ୍ତା କରିଦେଲେ ଏଇଭଳି ଭାବେ ଧର୍ମ କାର୍ଯ୍ୟ କରିବା ତାହେଲେ ତା'ର ଫଳ ପାଇବା, ଇଏ ଭଲ କାର୍ଯ୍ୟ, ଧାର୍ମିକ କାର୍ଯ୍ୟ ମନରେ ଚିନ୍ତା କରିଦେଲେ ତା'ର ଫଳ ପାଇଯିବା, ଆସୁ ସିଦ୍ଧତି। କିନ୍ତୁ ନେତରାଣୀ କୃତାନିଜତ, କିନ୍ତୁ ଇତର ବା ଅଧର୍ମ କାର୍ଯ୍ୟକୁ ଆମେ ମନରେ ଚିନ୍ତା କରିଦେଲେ ତା'ର ଫଳ ପାଇବା ନାହିଁ, କିନ୍ତୁ ଯଦି ଶରୀର ଦ୍ୱାରା ସେ କାର୍ଯ୍ୟଟା କରାଯାଏ ତାହେଲେ ତା'ର ଫଳ ପାଇବା। ଏ କଳିଯୁଗରେ ଗୋଟେ ଭଲ ଗୁଣ ରହିଛି, ସେଇଥିପାଇଁ ତାକୁ ସ୍ଥାନ ଦିଆଗଲା। କିନ୍ତୁ ସତ୍ୟଯୁଗରେ ଆପଣ ମନରେ ମଧ୍ୟ ଧାର୍ମିକ କାର୍ଯ୍ୟ କଲେ ମଧ୍ୟ ତା'ର ଫଳ ପାଇବେ, ଅଧର୍ମ କାର୍ଯ୍ୟ କଲେ ମଧ୍ୟ ତା'ର ଫଳ ପାଇବେ। ତେଣୁ ଇଏ ରାଜା ଯିଏ ଥିଲେ ହରିଶ୍ଚନ୍ଦ୍ର, ପ୍ରସିଦ୍ଧ ରାଜା ଥିଲେ, ଇଏ ମଧ୍ୟ ଆସୁଛନ୍ତି ବୋଧେ ସୂର୍ଯ୍ୟବଂଶରେ ଆସୁଛନ୍ତି ହରିଶ୍ଚନ୍ଦ୍ର। ତେଣୁ ସିଏ ଥରେ ରାତିରେ ସ୍ୱପ୍ନ ଦେଖିଦେଇଥିଲେ, ସ୍ୱପ୍ନ ଦେଖିଥିଲେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଯେ ତାଙ୍କର ରାଜ୍ୟକୁ ସାମ୍ରାଜ୍ୟକୁ ସେ ଦେଇଦେଇଥିଲେ ଜଣେ ବ୍ରାହ୍ମଣକୁ। ସକାଳୁ ଉଠିଲା ବେଳକୁ ଆସି ପହଞ୍ଚିଗଲେ, ବିଶ୍ୱାମିତ୍ର ଆସି ପହଞ୍ଚିଗଲେ, କହିଲେ ତମେ ମୋତେ ପ୍ରଦାନ କରିଛ ରାଜ୍ୟକୁ, ଆଉ ଦେଇନ ଏପର୍ଯ୍ୟନ୍ତ ଦେଇନ, ଆହୁରି ଖାଲି ସ୍ୱପ୍ନ ମନରେ ଚିନ୍ତା କରି ରହିଗଲ। ସେ କହିକରି ତେଣୁ ସେ ପ୍ରଦାନ କରିଦେଲେ ରାଜ୍ୟ, ସମଗ୍ର ପୃଥିବୀକୁ ଦେଇଦେଲେ, ପ୍ରଦାନ କରିଦେଲେ ରାଜ୍ୟକୁ। ତେଣୁ ଯେତେବେଳେ ଦେଇଦେଲେ, ଦାନ ଦେଇଦେଲେ, ସେ କହିଲେ ଏ ପରୀକ୍ଷା ହେଉଥିଲା, ସେ କହିଲେ ଦାନ ଦେଲା ପରେ ଦକ୍ଷିଣା କାହିଁ, ଖାଲି ଦାନ ଦେଲେ ହେବ ନାହିଁ, ଦାନ ସହିତ ଦକ୍ଷିଣା ଦେବାକୁ ପଡ଼ିବ। ତେଣୁ ସିଏ ମନ୍ତ୍ରୀକୁ ଆଦେଶ ଦେଲେ ତାଙ୍କର ରାଜକୋଷରୁ ପୁଣି କିଛି ଦକ୍ଷିଣା ଦେବା ପାଇଁ। ସେ କହିଲେ ତୁମର ରାଜକୋଷ କେଉଁଠୁ ରହିଲା, ସେଇଟା ତ ମୋତେ ଦେଇଦେଲ, ମୋର ସେଇଟା ହେଇଗଲା। ତେଣୁ ସିଏ ଯାଇକରି ଆସିଲେ କାଶୀକୁ ଆସିଲେ। କାଶୀ ସ୍ଥାନଟି ଯଦିଓ ସମଗ୍ର ପୃଥିବୀର ସେ ରାଜା ଥିଲେ, କିନ୍ତୁ କାଶୀଟା ଏ ଭୌତିକ ଜଗତର ନୁହଁ, ଶିବଜୀ ରହୁଛନ୍ତି ସେଠି କାଶୀ ବାରଣାସୀ, ସିଏ ହେଉଛି ସେ ଗୋଟେ ସ୍ପେଶାଲ ସ୍ଥାନ, ସେ ପୃଥିବୀର ଅନ୍ତର୍ଗତ ନୁହଁ ସେଇଟା। ତେଣୁ ସେଇଠି ସେ ଆସିକରି ନିଜକୁ ବିକ୍ରି କଲେ, ନିଜ ପତ୍ନୀ ଏବଂ ତାଙ୍କର ପୁତ୍ର ଥିଲେ, ତାଙ୍କ ପତ୍ନୀଙ୍କ ନାଁ ହେଉଛି ଶୈବା ଏବଂ ପୁତ୍ର ନାଁ ହେଉଛି ରୋହିତ, ବିକ୍ରି କଲେ। ତେଣୁ ସିଏ ବିକ୍ରି କରିକିରି କ'ଣ ଯେତିକି ପଇସା ମିଳିଲା ସେ ପଇସାରେ ତାଙ୍କୁ ଦେଲେ, ଦକ୍ଷିଣା ହିସାବରେ ଦେଲେ, ଏଇଭଳି ଭାବରେ ଜୀବନଯାପନ କରିଥିଲେ। ଏ ପରୀକ୍ଷା ସେତିକିରେ ସରିଲା ନାହିଁ, ଏମିତି ଗୋଟେ ଅବସ୍ଥା ହେଲା, ସେ ତାଙ୍କର ଯେଉଁ ପୁତ୍ର ଥିଲେ ସେ ପୁତ୍ରକୁ ସର୍ପଦଂଶନରେ ସେ ମୃତ୍ୟୁବରଣ କଲା। ମୃତ୍ୟୁବରଣ କଲା ପରେ ତାଙ୍କର ପତ୍ନୀ ଏବଂ ତାଙ୍କର ସେ ପୁତ୍ରକୁ ଧରିକରି ସେ ଅନ୍ୟ ଜଣେ ମାଲିକ ପାଖରେ ଥିଲେ, ଇଏ ଗୋଟେ ମାଲିକ ପାଖରେ ଥିଲେ, ଇଏ ହେଉଛି କ'ଣ ନା ଇଏ ଥିଲେ ଗୋଟେ ଯେଉଁ ଶ୍ମଶାନ ରକ୍ଷା ଦାୟିତ୍ୱରେ ଯିଏ ଅଛନ୍ତି ତାଙ୍କର ଦାୟିତ୍ୱରେ ଥିଲେ, ଚଣ୍ଡାଳ ପାଖରେ ଥିଲେ, ସେବା କରୁଥିଲେ, ଚଣ୍ଡାଳ ସେବା କରୁଥିଲେ, ସେ ସମଗ୍ର ପୃଥିବୀର ସମ୍ରାଟ ଗୋଟେ ଚଣ୍ଡାଳର ସେବା କରୁଥିଲେ। ତେଣୁ ଯାହା ହଉ, ଏଇଭଳି ଭାବରେ ଯେତେବେଳେ ତାଙ୍କର ପୁତ୍ର ମୃତ୍ୟୁବରଣ ହେଲା, ସେହି ସମୟରେ ସିଏ ତାଙ୍କର ପତ୍ନୀ ଆଣିକି ଆସିଲେ, ଶ୍ମଶାନ ଦାହ କରିବା ପାଇଁ, ଦାହ କରିବା ପାଇଁ ଯେତେବେଳେ ଆସିଲେ ସେ କହିଲେ ମୁଁ ସେମିତି ଦାହ କରିବି ନାହିଁ, ଆମର ମାଲିକଙ୍କର କଡ଼ା ନିର୍ଦ୍ଦେଶ ଅଛି, ଦାହ କରିବା ପାଇଁ ହେଲେ କିଛି ପଇସା ଦେବାକୁ ପଡ଼ିବ, ଇଏ ଦେବାକୁ ପଡ଼ିବ, ମୂଲ୍ୟ ଦେବାକୁ ପଡ଼ିବ। ସେ କହିଲେ କ'ଣ ମୋ ପାଖରେ ତ କିଛି ନାହିଁ, ମୁଁ ତ ପତ୍ନୀ, ମୋତେ ଚିହ୍ନିପାରୁନ ନା, ମୁଁ କିଛି ଚିହ୍ନିପାରୁନାହିଁ ବର୍ତ୍ତମାନ, ମୁଁ ହେଉଛି ମୋର ମାଲିକଙ୍କର ସେବକ। ଏଭଳି ଥିଲେ ରାଜା, ସେ ରାଜା ଥିଲେ, ତେଣୁ ସେ ତାଙ୍କର କୁହାଯାଏ ତାଙ୍କର ଯେଉଁ ଶାଢ଼ୀ ଖଣ୍ଡକ ଅଛି, ଖଣ୍ଡିଏ ଶାଢ଼ୀ ଥିଲା, ତାହାକୁ ତାହାରୁ ଅଧା ଚୋରିକିରି ତାଙ୍କୁ ପ୍ରଦାନ କଲେ ଏଇଭଳି ଭାବେ। ତେଣୁ ସେହି ସମୟରେ ଅବଶ୍ୟ ବିଶ୍ୱାମିତ୍ର ଋଷି ତାଙ୍କୁ ଉପରେପିତ ହୋଇଗଲେ, ତାଙ୍କର ପରୀକ୍ଷା ନେଉଥିଲେ। ଆମ ସମସ୍ତଙ୍କର ଗୋଟେ ଗୋଟେ ପରୀକ୍ଷା ଆସିବ, ଗୋଟେ ଗୋଟେ ନୁହଁ, ଆମେ ଅନେକ ପରୀକ୍ଷା ଆସୁଛି, ଭଗବାନ ଆମ ପାଇଁ ସମସ୍ତେ ବ୍ୟବସ୍ଥା କରିଛନ୍ତି, ପରୀକ୍ଷାର ବ୍ୟବସ୍ଥା କରିଛନ୍ତି, ଯେ ଆଙ୍କର ପରୀକ୍ଷା ହୋଇଗଲା, ଇଏ ପାସ୍ ହେଲା, ଇଏ ଫେଲ୍ ହେଲା, ଆମେ ଖାଲି ଶୁଣିବା ସେତିକି ରହିଗଲେ ତା ନୁହଁ, ଆମ ଜୀବନରେ ମଧ୍ୟ ସେ ପରୀକ୍ଷା ଆସିବ, ଆମ ସମସ୍ତଙ୍କ ଜୀବନରେ ପରୀକ୍ଷା ଆସିବ। ତେଣୁ ଆମେ ସେଇଟା ପରେ କହିବା ଏ ପରୀକ୍ଷା କଥା। ତେଣୁ ଏହିଭଳି ଭାବରେ ବିଶ୍ୱାମିତ୍ର ତାଙ୍କ ଉପରେ ପ୍ରୀତ ହୋଇକରି ତାଙ୍କୁ ପୁଣି ତାଙ୍କ ରାଜ୍ୟ ପ୍ରଦାନ କଲେ। ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବ ସତ୍ୟ ଯୁଗରେ କେବଳ ମନରେ ଯଦି ଚିନ୍ତା କରିଦେବା ତା'ର ଫଳ ଭୋଗିବାକୁ ପଡ଼ିବ, କିନ୍ତୁ କଳିଯୁଗରେ ଯଦି ମନରେ ଧାର୍ମିକ କାର୍ଯ୍ୟ ଚିନ୍ତା କଲେ ତା'ର ଫଳ ସାଙ୍ଗେ ସାଙ୍ଗେ ପ୍ରାପ୍ତ ହୋଇଯିବା, ସେଇଟା ନକଲେ ମଧ୍ୟ। କିନ୍ତୁ ଅଧାର୍ମିକ କାର୍ଯ୍ୟ ଯଦି ମନରେ ଚିନ୍ତା ଆସିଗଲା ତା ପାଇଁ ଆମକୁ ଫଳ ଭୋଗିବାକୁ ପଡ଼ିବ ନାହିଁ। ଏ କଳିଯୁଗର ଗୋଟିଏ ସବୁଠୁ ଭଲ ଗୁଣ, ନାନୁ ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ ଏ ଶ୍ଳୋକଟି ରହିଛି, ନାନୁ ଦେଷ୍ଟି କଳିଙ୍ଗ ସମ୍ରାଟ ସାରଙ୍ଗ ଇବ ସାରଭୁକ୍ କୁଶଳାନୀ ଆସୁ ସିଦ୍ଧାନ୍ତି ନେତରାଣୀ କୃତାନୀ ଯତ୍। କଳିଯୁଗରେ ଆହୁରି ମଧ୍ୟ ଭଲ ଗୁଣ ସବୁ ରହିଛି, କିନ୍ତୁ ଦୋଷ ହେଉଛି ସମୁଦ୍ର ପରିମାଣରେ, କଳିଯୁଗର ଦୋଷ ହେଉଛି ସମୁଦ୍ର ପରିମାଣରେ, କିନ୍ତୁ ଏହି ଗୁଣଟିକୁ ସେଠି ବର୍ଣ୍ଣନା କରାଯାଇନଥିଲା। କିନ୍ତୁ ତାପରେ ଯେତେବେଳେ କଥା ସବୁ ଚାଲିଛି, ଭାଗବତ କଥା କହୁଛନ୍ତି ସୁତ ଗୋସ୍ୱାମୀ, ସୌନକାଦି 88,000 ଋଷିମାନଙ୍କୁ କହୁଛନ୍ତି, କହୁଥିଲା ବେଳେ ଇଏ କଥା ଅରିଜିନାଲ କଥା ହେଉଥିଲା ସୁଖଦେବ ସୁଖ ପରୀକ୍ଷିତ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଭାଗବତ କହୁଥିଲେ ଗଙ୍ଗା ନଦୀ ତଟରେ। ଆମେ ସେଇଟା ଆମେ ସବୁବେଳେ କହେ, ଆମକୁ ସୁଯୋଗ ମିଳିଛି ଆମେ ମହାନଦୀ ତଟରେ କଥା କହୁଛେ, ଏବଂ ମହାନଦୀ ମଧ୍ୟ ବହୁତ ମହାନ ମହାନ ନଦୀ, ସିଏ ଭାଗବତରେ ବର୍ଣ୍ଣନା କରାଯାଇଛି ମହାନଦୀ। ଆମର କେବଳ ଜଣେ ଜଳପାନ କଲେ ଜଳ ଭଗବାନ ଭକ୍ତ ହୋଇଯିବ, ଦୁଇ ସ୍ଥାନରେ ମା ଭାଗବତରେ ବର୍ଣ୍ଣନା କରାଯାଇଛି, ମହାନଦୀର ଉଲ୍ଲେଖ କରାଯାଇଛି। ଆମର କେତେ ସୌଭାଗ୍ୟ, ଆମ ମହାନଦୀ ଏପଟେ ମହାନଦୀ ସେପଟେ ମହାନଦୀ, ଦୁଇପଟେ ପୂର୍ବରେ ମହାନଦୀ ପଶ୍ଚିମରେ ମହାନଦୀ, ଏଭଳି ଭାବରେ ମହାନଦୀ ଆମର ରହିଛି। କେତେ ସୌଭାଗ୍ୟ ଆମ ମହାନଦୀ ତଟରେ ଭାଗବତ କଥା କହୁଛେ, ସେ ତ 7 ଦିନ କହିଥିଲେ ଆମର ପ୍ରତିଦିନ ଚାଲିଛି ନିତ୍ୟଙ୍ଗ ଭାଗବତ ସେବା ମହାନଦୀ ତଟରେ। ଆମର ଯେତେବେଳେ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ 1999 ମସିହାରେ ଭାଗବତ ସପ୍ତାହର କହିଥିଲେ, ସମୁଦ୍ର ମନ୍ଥନ ଲୀଳା ଯେଉଁ ଅମୃତ ମହୋତ୍ସବ ବୋଲି କୁହାଯାଉଥିଲା, ସେଇଠି ସେ କହୁଥିଲେ ମହାନଦୀ ତଟରେ ସେ କଥାଟି ହୋଇଥିଲା, ତେଣୁ ସେ ଭାରି ଖୁସି ହୋଇଯାଇଥିଲେ ମହାନଦୀ ତଟରେ କଥା କହୁଛନ୍ତି ବୋଲି। କାରଣ ଏ ନଦୀ ସାମାନ୍ୟ ନଦୀ ନୁହଁ, ମହାନଦୀ କଟକରେ ମଧ୍ୟ ସେ ମହାନଦୀରେ ସେ କଥା କହୁଥିଲେ, ସେ ମହାରାଜ କଥା କହୁଥିଲେ ଆମର। ତେଣୁ ଯାହା ହଉ, ଏ ଯେତେବେଳେ ଭାଗବତ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଏକାଦଶ ସ୍କନ୍ଧ ପର୍ଯ୍ୟନ୍ତ କହିଗଲେଣି ଭଗବାନଙ୍କର କଥା, ଭଗବାନ ଏବଂ ତାଙ୍କ ଭକ୍ତମାନଙ୍କ କଥା ଚାଲିଛି ଭାଗବତମ, ତେଣୁ ଦ୍ୱାଦଶ ସ୍କନ୍ଧରେ ଭବିଷ୍ୟତବାଣୀ ସବୁ କୁହାଯାଇଛି। ଭାଗବତମରେ 10ଟି ବିଷୟ ବର୍ଣ୍ଣନା କରାଯାଇଛି, 10ଟି ଭାଗବତ ଦ୍ୱିତୀୟ ସ୍କନ୍ଧ 10 ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି, ଅତ୍ର ସ୍ୱର୍ଗ ବିସର୍ଗସ୍ ସ୍ଥାନ ପୋଷଣ ମୁତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଏହି 10ଟି ବିଷୟ ଭାଗବତରେ ଥିବାରୁ ଭାଗବତଙ୍କୁ ମହାପୁରାଣ ବୋଲି କୁହାଯାଉଛି। 18ଟି ପୁରାଣ ରହିଛନ୍ତି, ଅନ୍ୟ 17ଟି ପୁରାଣକୁ ମହାପୁରାଣ ବୋଲି କୁହାଯାଉ ନାହିଁ, କାରଣ ସେଥିରେ ଏ 10ଟି ଯାକ ବିଷୟ ନାହିଁ, ସେଠି 5ଟି ବିଷୟ ରହିଛି। ଏ 10ଟି ବିଷୟ କହିଲେ ସବୁ ଜ୍ଞାନ ଏଇଠି ରହିଛି ଭାଗବତମରେ, ସବୁ ଜ୍ଞାନ ଏଥିରେ ରହିଛି। ତେଣୁ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ମସ୍ତକରେ ଥିବା କିରୀଟି ସହିତ ତୁଳନା କରାଯାଇଛି ଭାଗବତଙ୍କୁ, ଭାଗବତମ ଆଉ ଭଗବାନ ଭିତରେ କୌଣସି ତଫାତ୍ ନାହିଁ। ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧରୁ ଆରମ୍ଭ ହୋଇଛି, ଭଗବାନ ଦୁଇଟି ପାଦ ପଦ୍ମ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଭାଗବତ ମହାତ୍ମ୍ୟରେ, ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଭଗବାନଙ୍କ ଦୁଇଟି ଜଙ୍ଘ ପ୍ରଦେଶ, ପଞ୍ଚମ ସ୍କନ୍ଧ ଭଗବାନଙ୍କର ନାଭି ପ୍ରଦେଶ, ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ସ୍କନ୍ଧ ଏବଂ ଅଷ୍ଟମ ସ୍କନ୍ଧ ଦୁଇଟି ଭଗବାନଙ୍କ ବାହୁ ଏବଂ ନବମ ସ୍କନ୍ଧ ଭଗବାନଙ୍କ ଗ୍ରୀବା ଦଶମ ସ୍କନ୍ଧ ଭଗବାନଙ୍କ ମୁଖପଦ୍ମ ଆମେ ବର୍ତ୍ତମାନ ଭଗବାନ ମୁଖପଦ୍ମ ଶ୍ରବଣ କରୁଛେ ବା ଦର୍ଶନ କରୁଛେ ଦଶମ ସ୍କନ୍ଧ ହେଉଛି ଭଗବାନଙ୍କ ମୁଖପଦ୍ମ ଏବଂ ଏକାଦଶ ସ୍କନ୍ଧ ହେଉଛି ଭଗବାନଙ୍କର ମସ୍ତକ ଦ୍ୱାଦଶ ସ୍କନ୍ଧ ହେଉଛି ଭଗବାନଙ୍କ ମସ୍ତକରେ ଥିବା କିରୀଟି ଏଥିରେ ବର୍ଣ୍ଣନା କରାଯାଇଛି ନିରୋଧ ଏମିତି ସବୁ ଯେଉଁ ହେବ ପ୍ରଳୟ ହେବ ଚାରି ପ୍ରକାର ପ୍ରଳୟ ରହିଛି ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଉଛି ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କଢ଼ିର ଯେଉଁ ଦୋଷ ରହିଛି ବର୍ଣ୍ଣନା କରାଗଲା ଦୋଷ ହେଉଛି କିଭଳି ଭାବରେ ନା ଗୋଟେ ସମୁଦ୍ର କଳିର ଯେତେବେଳେ ବର୍ଣ୍ଣନା କରାଯାଉଛି ଭବିଷ୍ୟତରେ ଏହିସବୁ କଳି ଯୁଗରେ ଏହିସବୁ ଅସୁବିଧା ଆସିବ ସେଥିପାଇଁ କଳି ବିଷୟରେ ବର୍ଣ୍ଣନା କରାଗଲା ଗୋଟେ ସମୁଦ୍ର ଭଳି ତା'ର ଦୋଷ ରହିଛି ଦ୍ୱିତୀୟ ଅଧ୍ୟାୟରେ ସେସବୁ ବର୍ଣ୍ଣନା କରାଯାଇଛି ତେଣୁ ଏହିସବୁ ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ତାଙ୍କର ଚିନ୍ତା ପଡ଼ିଯାଉଛି କଳିରେ ଏଭଳି ସବୁ ଅସୁବିଧା ଅଛି ତେଣୁ ସେ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀ ପଚାରୁଛନ୍ତି ଏ ଯେଉଁ ରହିଛି ଏଥିରୁ ଉଦ୍ଧାର ହେବାର କିଛି ଉପାୟ ରହିଛି ବୋଲି ତ ଖାଲି ଦୋଷ ହିଁ ଦୋଷ ରହିଛି ଆଉ କିଛି ନାହିଁ କୌଣସି ଆଉ ଆଶା ନାହିଁ ଯେମିତି ଆମର କରୋନା ସମୟରେ ଲୋକମାନଙ୍କର ଅବସ୍ଥା ହୋଇଯାଇଥିଲା ସେହିଭଳି ଭାବରେ କୌଣସି ଆଶା ସେମାନେ ଦେଖିପାରୁନଥିଲେ ପରୀକ୍ଷିତ ମହାରାଜ ମଧ୍ୟ ସେହିଭଳି ଭାବରେ ଚିନ୍ତା କରୁଛନ୍ତି କଳିର ଠାରୁ ଉଦ୍ଧାର ହେବାର କିଛି ଉପାୟ ଅଛି ଏତେ ସବୁ ଦୋଷ ରହିଛି କେମିତି ଲୋକମାନେ ଏଥିରୁ ଉଦ୍ଧାର ପାଇବେ ତ କୌଣସି ଉପାୟ ସେ ପାଇପାରିଲେ ନା ଦେଖିପାରିଲେ ନାହିଁ କିନ୍ତୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ କଳିର ଏ ଯେଉଁ ଦୋଷ ରହିଛି ସମୁଦ୍ର ଭଳି କିନ୍ତୁ ଗୋଟେ କଳିର ଗୋଟେ ଭଲ ଗୁଣ ରହିଛି କଳିର ଦୋଷରୁ ଜଣେ ମୁକ୍ତ ହୋଇପାରିବ ବହୁତ ସହଜରେ କ'ଣ ସିଏ କଳିର ଦୋଷ ନିଧେ ରାଜନ ଅସ୍ତି ହିଁ ଏକ ମହାନ ଗୁଣ କଳିର ଦୋଷ ଯଦି କୁହାଯିବ ଶେଷ ହେବ ନାହିଁ ସମୁଦ୍ର ଭଳି କିନ୍ତୁ ବହୁତ ବଡ଼ ମହାନ ଗୁଣ ରହିଛି କଳିର କ'ଣ ସିଏ ନା କୀର୍ତ୍ତନା ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗ ପରମ୍ପରା ଭଗବାନ ନାମ କୀର୍ତ୍ତନ କରିକି ଜଣେ ପାର ହେଇଯିବ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ଜଣେ ଆଚାର୍ଯ୍ୟ କହୁଛନ୍ତି ଏସବୁ କଟିକାରେ ଯେମିତି ରାଜାଙ୍କର ବହୁତ ଶକ୍ତି ରହିଛି ଅନେକ ଦସ୍ୟୁମାନେ ଆସିଲେ ମଧ୍ୟ ସେ ତାଙ୍କୁ ହତ୍ୟା କରିପାରିବେ ତାଙ୍କର ଏତେ ଶକ୍ତି ରହିଛି ତେଣୁ ସେଇଭଳି ଭାବରେ କଳିର ଯେଉଁ ଯଦିଓ ଦୋଷ ରହିଛି ବହୁଭଳି ଅନେକ ପରିମାଣରେ ରହିଛି କିନ୍ତୁ ଏ ଭଲ ଗୁଣ ଯେଉଁ ଅଛି ଜଣେ ବହୁତ ସହଜରେ କଳିକୁ ପାର ହୋଇଯାଇପାରିବ ଏମିତି ରହିଛି ତା'ର ଭଲ ଗୁଣ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅନ୍ୟ ଯୁଗର ଲୋକମାନେ ଚାହାନ୍ତି କଳି ଯୁଗରେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେବା ପାଇଁ କଳିଙ୍ଗ ସଭା ଜୟନ୍ତୀ ଆର୍ଯ୍ୟା ଗୁଣଜ୍ଞା ସାର ଭାଗିନ ଯତ୍ର ସଂକୀର୍ତ୍ତନ ନେଇବ ସର୍ବସ୍ୱାର୍ଥ ବିଲୋପ୍ୟତେ ଏକାଦଶ ସ୍କନ୍ଧରେ ପଞ୍ଚମ ଅଧ୍ୟାୟରେ ମଧ୍ୟ ଏକଥା କୁହାଯାଇଛି ନବଯୋଗେନ୍ଦ୍ର ସେକଥା କହୁଛନ୍ତି କଳିକୁ ସମସ୍ତେ ପ୍ରଶଂସା କରନ୍ତି ଆର୍ଯ୍ୟା ଯେଉଁମାନେ ବେଦକୁ ଜାଣନ୍ତି ସେମାନେ କଳିକୁ ପ୍ରଶଂସା କରନ୍ତି କାହିଁକି ନା କ'ଣ ଯତ୍ର ସଂକୀର୍ତ୍ତନ ନେଇ ଭଗବାନଙ୍କ ନାମ ମାଧ୍ୟମରେ ନାମ କୀର୍ତ୍ତନ ମାଧ୍ୟମରେ ସବୁକିଛି ସେ ପ୍ରାପ୍ତ ହୋଇପାରିବେ ଏହିସବୁ ରହିଛି କଳିର ସବୁ ରହିଛି ତେଣୁ ଇଏ ଯେଉଁ ରହିଛି ଆମେ କଥା ଆସିଥିଲା ଯେ ଇଏ ଯେଉଁ ଧର୍ମ କରିକିରି ମଧ୍ୟ କେତେ ଅସୁବିଧା ତାଙ୍କୁ ପଡ଼ିଲା ପରୀକ୍ଷା ଏ ପରୀକ୍ଷା ଆମ ସମସ୍ତଙ୍କର ରହିଛି ପରୀକ୍ଷା ଯେ ଆଙ୍କର ସବୁ ପରୀକ୍ଷା ଏଇ ଯେଉଁ ନୃଗ ମହାରାଜଙ୍କ ପରୀକ୍ଷା ହେଉଥିଲା ନୃଗ ମହାରାଜ ପରୀକ୍ଷା ହେଉଥିଲା ଏ ପରୀକ୍ଷାରେ ସେ ପାସ୍ ହେଲେ କି ଫେଲ୍ ହେଲେ ଆମେ ଜାଣିବା ସେହିଭଳି ଭାବରେ ଭାଗବତମରେ ବହୁତ କଥା ରହିଛି ସେ ତାଙ୍କ ପାଇଁ ପରୀକ୍ଷା ହେଉଥିଲା ଅନେକ ଘଟଣା ରହିଛି ଭାଗବତମରେ ଏବଂ ଅନ୍ୟ ପୁରାଣ ଇତିହାସମାନଙ୍କର ସବୁ ବର୍ଣ୍ଣନା କରାଯାଇଛି କିନ୍ତୁ ଆମ ଜୀବନରେ ମଧ୍ୟ ବହୁତ ପରୀକ୍ଷା ରହିଛି ଭାଗବତମ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ଏ ଶ୍ଳୋକଟି କହିଛନ୍ତି ଯେତେବେଳେ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି ବ୍ରହ୍ମା ମୋହିତ ହୋଇଗଲେ ଭଗବାନଙ୍କର ଲୀଳା ଦେଖିକରି ବ୍ରହ୍ମା ମୋହିତ ହୋଇଗଲେ ମୁହିଅନ୍ତି ଯତ୍ ସୁରେହ ବୋଲି କୁହାଯାଇଛି ପ୍ରଥମେ ଭାଗବତମ ଆରମ୍ଭରେ ଏ ଶ୍ଳୋକଟି କୁହାଯାଇଛି ମୁହିଅନ୍ତି ଯତ୍ ସୁରେହ ଭଗବାନଙ୍କ ଲୀଳା ଭଳି ଦେବତାମାନେ ମଧ୍ୟ ମୋହ ହୋଇଯାଆନ୍ତି ତେଣୁ ଭଗବାନ ଯେତେବେଳେ ପଞ୍ଚମ ବର୍ଷ ବୟସରେ ସେ ଯେତେବେଳେ ବଣଭୋଜି କରୁଥିଲେ ସେହି ସମୟର ଘଟଣା ବ୍ରହ୍ମା ଆସିକରି ବ୍ରହ୍ମା ମୋହିତ ହୋଇଗଲେ ବ୍ରହ୍ମା ଭଗବାନ ଲୀଳା ଦେଖିକରି ସେ ଭାବିଲେ ଭଗବାନ ନୁହନ୍ତି ସେ ଭାବିଲେ ଇଏ ଆଉ ଜଣେ କିଏ ଡୁପ୍ଲିକେଟ୍ ବ୍ୟକ୍ତି କହିକିରି ପରୀକ୍ଷା କରିବା ପାଇଁ ବସିଲେ ତାଙ୍କର ବତ୍ସମାନଙ୍କୁ ପ୍ରଥମେ ନେଇଗଲେ, ଚୋରି କରି ନେଇଗଲେ। ତାପରେ ଯେତେବେଳେ ତାଙ୍କ ସାଙ୍ଗ ବାଳକମାନେ ଦେଖିଲେ ତାଙ୍କ ବତ୍ସା ନାହାନ୍ତି, ସେମାନେ ବିକଳ ହୋଇଗଲେ। ତେଣୁ ଭଗବାନ କହିଲେ, ବ୍ୟସ୍ତ ହେବା ଦରକାର ନାହିଁ, ତୁମେ ଏଇଠି ପଶି ଖାଉଥାଅ, ମୁଁ ଯାଇକି ଘିନି ଆସୁଛୁ ତାଙ୍କୁ। ଏବେ ଚାଲିଗଲେ ଭଗବାନ, ଯେତେବେଳେ ଯାଉଛନ୍ତି ବ୍ରହ୍ମା ଭଗବାନ ସବୁ ଜାଣନ୍ତି, ତେଣୁ କିନ୍ତୁ ରୋଲ୍ କରୁଛନ୍ତି ନ ଜାଣିଲା ଭଳିଆ, ଖୋଜି ଖୋଜି ଖୋଜିକି ଫେରିକି ଆସୁଲେ, ବିବ୍ରତ ହେଇକି ଆସୁଲେଣି। ଏଣେ ବ୍ରହ୍ମା ଆସିକି ତାଙ୍କ ସାଙ୍ଗ ବାଳକମାନଙ୍କୁ ନେଇଗଲେ। ଏ ଲୀଳାଟି ଏଭଳି ଲୀଳା ହେଇଥିଲା, ଯେଉଁ ଲୀଳାକୁ ସୁଖଦେବ ଗୋସ୍ୱାମୀ କହିବା ପାଇଁ ଚାହୁଁନଥିଲେ। କାହିଁକି ସେ କହିବା ପାଇଁ ଚାହୁଁନଥିଲେ ନା, ଇଏ ବହୁତ ଗୁହ୍ୟତମ ଲୀଳା, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ଦଶମ ସ୍କନ୍ଧ 12 ଅଧ୍ୟାୟରେ ଭଗବାନଙ୍କର କୌମାର ବୟସର ଲୀଳା ଯେତେବେଳେ ବର୍ଣ୍ଣନା କରାଯାଉଛି, ସେହି ସମୟରେ ଏହି ଲୀଳାଟିକୁ ସେ ଖାଲି ଏତିକି କହିଲେ, ଆଘାସର ବଧ ପରେ ସେ ଖାଲି ଏତିକି କହିଲେ ଯେ ଏ ଯେଉଁ ଏହି ଲୀଳାଟିକୁ, ଯଦିଓ ଭଗବାନଙ୍କ ସବୁ ଲୀଳାକୁ ସେହିଦିନ ସାଙ୍ଗେ ସାଙ୍ଗେ ଯାଇକି ସନ୍ଧ୍ୟାବେଳେ ସେ ତାଙ୍କ ସାଙ୍ଗ ବାଳକମାନେ ବୃନ୍ଦାବନରେ ଗୋକୁଳରେ ସବୁ କଥା ହୁଅନ୍ତି, କିନ୍ତୁ ଏହି ଲୀଳାଟି ଏଭଳି ହେଇଥିଲା, ଏ ଗୋକୁଳ ନୁହଁ, ଏଇଟା ସେତେବେଳେ ବୃନ୍ଦାବନରେ ଥିଲେ ସେମାନେ ଭଗବାନ। ତେଣୁ ଏହି ଲୀଳାଟିକୁ କିନ୍ତୁ ଗୋଟେ ବର୍ଷ ପରେ କୁହାଗଲା, ଏତିକି ଖାଲି କହିଲେ, ଏଇଟା ସେ କହିବା ପାଇଁ ଚାହୁଁନଥିଲେ ସୁଖଦେବ ଗୋସ୍ୱାମୀ। ସବୁ କଥା ସବୁ ସମୟରେ କୁହାଯାଏ ନାହିଁ, ସ୍ଥାନ କାଳ ପାତ୍ର ଦେଖିକି କୁହାଯାଏ କଥା। କିନ୍ତୁ ପରୀକ୍ଷିତ ମହାରାଜ ସାଧାରଣ ଶ୍ରୋତା ନୁହନ୍ତି, ଅନ୍ୟ ସାଧାରଣ ଶ୍ରୋତା ପାଖରେ କହିଦେଲେ ଚଳିବ, ଯିଏ ଶୁଣୁନାହାନ୍ତି ଠିକ୍ ଭାବରେ, କିନ୍ତୁ ଇଏ ଖାଲି ଶୁଣୁନାହାନ୍ତି କଥା, ଇଏ ପାନ କରୁଛନ୍ତି। ତେଣୁ ଇଏ ଧରିଲେ, ପଏଣ୍ଟକୁ ଧରିଲେ, କହିଲେ କାହିଁକି ଗୁରୁଦେବ, କାହିଁକି କୌମାର ବୟସର ଲୀଳାଟାକୁ ପୌଗଣ୍ଡ ବୟସରେ କାହିଁକି କୁହାଗଲା, କାରଣ କ'ଣ, ଏଇଭଳିଆ ପ୍ରଶ୍ନ ପଚାରିଦେଲେ। ଯେତେବେଳେ ପ୍ରଶ୍ନଟି ପଚାରିଦେଲେ, ସୁଖଦେବ ଗୋସ୍ୱାମୀ ଶୁଣିକରି ତାଙ୍କର ସମାଧିସ୍ଥ ହୋଇଗଲେ। ଦଶମ ସ୍କନ୍ଧ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସମାଧିସ୍ଥ ହୋଇଗଲେ। ସେ ଆଉ କଥା କ'ଣ କହିବେ, ସେ ସମାଧିଗ୍ରସ୍ତ ହୋଇଗଲେ। ସମାଧିଗ୍ରସ୍ତ ଯେତେବେଳେ ହୋଇଗଲେ, ନାରଦ ମୁନି ବ୍ୟାସଦେବ ସେଠି ଯେଉଁ ଅନ୍ୟମାନେ ଋଷିମାନେ ଥିଲେ, ଏ ମଝିରେ ମଝିରେ ସମାଧିଗ୍ରସ୍ତ ହୋଇଯାଆନ୍ତି। ସିଏ ସୁଖଦେବ ଗୋସ୍ୱାମୀ ଯେତେବେଳେ କଥା କହୁଛନ୍ତି, ସେ ସବୁ ମଝିରେ ମଝିରେ ସମାଧିଗ୍ରସ୍ତ ହୋଇଯାଆନ୍ତି। ତେଣୁ ରାଜା ମଗେଇକି ରଖିଥିଲେ, ଖୋଳ କର୍ତ୍ତାଳ ସବୁ ମଗେଇକି ରଖିଥିଲେ, ତେଣୁ ସମସ୍ତେ ଉଚ୍ଚସ୍ୱରରେ କୀର୍ତ୍ତନ କରିବା ପାଇଁ ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଖୋଳ କର୍ତ୍ତାଳ ଚାଲିଲା, ଧୁମ୍ କୀର୍ତ୍ତନ ହେଲା, କୀର୍ତ୍ତନ ହେଲା। ତେଣୁ ସୁଖଦେବ ଗୋସ୍ୱାମୀଙ୍କର ଆସିଲା ଚେତନା, ଫେରିଲା। ତେଣୁ ସେ ପରୀକ୍ଷିତ ମହାରାଜଙ୍କୁ ଏଭଳି ଭାବରେ ତାଙ୍କୁ କହିଲେ, ତୁମେ ପରୀକ୍ଷିତ ମହାରାଜ, ତୁମେ କେତେ ମହାନ ଭକ୍ତ, କେତେ ମହାନ ଭକ୍ତ ତୁମେ, କାରଣ ଇଏ ଚାହୁଁନଥିଲେ କହିବା ପାଇଁ, ତାଙ୍କୁ କହିବା ପାଇଁ ବାଧ୍ୟ କରାଇଦେଲେ। ତେଣୁ ଗୋଟେ ବହୁତ ସୁନ୍ଦର ଶ୍ଳୋକ କହିଲେ, ସିଏ କହିଲେ ଯେ ଯେଉଁମାନେ ଭଗବାନ ଭକ୍ତଙ୍କର ଇଏ ହେଉଛି ଲକ୍ଷଣ। ସେ ଲକ୍ଷଣଟି କ'ଣ, ଦଶମ ସ୍କନ୍ଧ 13 ଅଧ୍ୟାୟ ଆରମ୍ଭରେ ସେଇଟା ଶ୍ଳୋକରେ କହୁଛନ୍ତି। ସେଇଟା କ'ଣ ନା, ଭଗବାନ ଭକ୍ତଙ୍କର ଲକ୍ଷଣ ଏଭଳି, ସେମାନେ ସବୁବେଳେ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ ରହିଛି ତାଙ୍କର। ସତାମୟଂ ସାର ଭୂତା ନିସର୍ଗ, ଯେଉଁମାନେ ଭଗବାନ ଭକ୍ତ ତାଙ୍କର କ'ଣ ନେଚର ବା ତାଙ୍କର ନିସର୍ଗ, ତାଙ୍କର ସ୍ୱଭାବ ହେଉଛି ଏଇଭଳି ଭାବରେ ସତାମୟଂ ସାରଭୂତ, ସାର ଜିନିଷଟାକୁ ସେ ଗ୍ରହଣ କରିଛନ୍ତି। ସତାମୟଂ ସାରଭୂତ ନିସର୍ଗ ଯଦର୍ଥ ବାଣୀ ଶ୍ରୁତ ଶ୍ୱେତ ଚାମପି, ତାଙ୍କର ବାଣୀ, ତାଙ୍କର କର୍ଣ୍ଣ, ତାଙ୍କର ଚେତନା, ତାଙ୍କର ସବୁକିଛି ଏଇଥିପାଇଁ ଉଦ୍ଦିଷ୍ଟ, ଭଗବାନ ପାଇଁ ଉଦ୍ଦିଷ୍ଟ। ପ୍ରତିକ୍ଷଣ ନବ୍ୟବ ଅଚ୍ୟୁତସ୍ୟ ଯତ୍, ତେଣୁ ଭଗବାନ କଥା ତାଙ୍କୁ ପ୍ରତିକ୍ଷଣ ନୂତନ ଲାଗେ। ସେହି ଲୀଳାଟିକୁ ମଧ୍ୟ ବାରମ୍ବାର ଶୁଣିଲେ ମଧ୍ୟ ତାଙ୍କୁ ନୂତନ ଲାଗେ। ପ୍ରତିକ୍ଷଣ ନବ୍ୟବ ଅଚ୍ୟୁତସ୍ୟ ଯତ୍ ସ୍ତ୍ରିୟା ବିଟାନାମ ଇବ ସାଧୁ ବାର୍ତ୍ତା, ଯେଉଁମାନେ ଯେଭଳି ଭାବରେ ଉଦାହରଣ ଦେଲେ, କିଭଳି ଭାବରେ ଭକ୍ତଙ୍କର ଶ୍ରେଷ୍ଠ ଭକ୍ତଙ୍କର ଲକ୍ଷଣ କ'ଣ ଦେଲେ ନା, ଯେଉଁଭଳି ଭାବରେ ଲମ୍ପଟ ପୁରୁଷ ସ୍ତ୍ରୀ ବିଷୟରେ ଆଲୋଚନା କରିବା ପାଇଁ ବହୁତ ତତ୍ପର ହୋଇଥାଏ, ସେଇଭଳି ଭାବରେ ତୁମେ ଜଣେ ଲମ୍ପଟ ପୁରୁଷ ଭଳି ସ୍ତ୍ରିୟା ବିଟାନାମ ଇବ ସାଧୁ ବାର୍ତ୍ତା, ଏଇ ସାଧୁ ତୁମେ ଏଇଭଳି ଭାବରେ ସାଧୁ, ତେଣୁ ଏଇଭଳି ଭାବରେ କହିକିରି ଏ ଲୀଳାଟିକୁ ବର୍ଣ୍ଣନା କଲେ ସୁଖଦେବ ଗୋସ୍ୱାମୀ। 13 अध्याय ଏବଂ 14 अध्याय ଏଇ 2 अध्याय ବର୍ଣ୍ଣନା କରାଯାଇଛି। ତେଣୁ ଏ ବ୍ରହ୍ମା ଯେତେବେଳେ ଚୋରେଇକି ନେଇଗଲେ, ତାପରେ ତାଙ୍କର ବ୍ରହ୍ମଲୋକରୁ ଯାଇ ଆସି ପହଞ୍ଚିଲା ବେଳେ ଗୋଟେ ତ୍ରୁଟି ଚାଲିଯାଇଛି। ଗୋଟେ ତ୍ରୁଟି କହିଲେ ସେକେଣ୍ଡରୁ ହଜାର ହଜାର ଭାଗରୁ ଭାଗେ, କେତେ ହଜାର ଭାଗ ଭାଗ ରହିଛି, 1/17,000 ମୋର ଯେତିକି ମନେ ପଡ଼ୁଛି, ଏତିକି ଗୋଟେ ସେକେଣ୍ଡରୁ ସେତିକି ଭାଗ। ଏଇ ତ୍ରୁଟି ଭିତରେ ବ୍ରହ୍ମଲୋକରେ ଗୋଟେ ତ୍ରୁଟିର ପରିମାଣ ହେଉଛି ଆମ ପୃଥିବୀ ପୃଷ୍ଠରେ 1 वर्ष। 1 वर्ष କାଳ ଭଗବାନ ନିଜକୁ ବିସ୍ତାର କରି ସେ ଲୀଳାଟି କରୁଥିଲେ। ଯେତିକି ସଂଖ୍ୟକ ଗୋପ ଥିଲେ, ତାଙ୍କ ସାଙ୍ଗ ବାଳକ ଥିଲେ, ଯେତିକି ସଂଖ୍ୟକ ବତ୍ସା ଥିଲେ, ଭଗବାନ ନିଜକୁ ଏଭଳି ଭାବରେ ବିସ୍ତାର କଲେ, ଅନ୍ୟମାନଙ୍କ କଥା କ'ଣ କହିବା, ବଳରାମ ମଧ୍ୟ ନିଜେ ଜାଣିପାରିଲେ ନାହିଁ ସେ ଲୀଳାରେ ବଳରାମ ନଥିଲେ ସେଦିନ, ଏଇ ବ୍ରହ୍ମା ଯେତେବେଳେ ହରଣ କରିଥିଲେ। ଏଣୁ 1 वर्ष ବିତିଗଲା, ବଳରାମ ମଧ୍ୟ ଜାଣିପାରିଲେ ନାହିଁ, ସେ ଭାବୁଛନ୍ତି ତାଙ୍କର ସଖାମାନେ ଅଛନ୍ତି, ତାଙ୍କର ଏଇ ବସାମାନେ ଅଛନ୍ତି, କିନ୍ତୁ ପ୍ରକୃତରେ ସେ ଭଗବାନ ନିଜ କୃଷ୍ଣ ନିଜକୁ ବିସ୍ତାର କରିଥିଲେ। ଏ ଲୀଳାଟି 13 अध्याय ବର୍ଣ୍ଣନା କରେ, 10 13 अध्याय। ତେଣୁ ତାପରେ ବ୍ରହ୍ମା ମୋହିତ ହୋଇକରି, ବହୁତ କଥା ରହିଛି, ତେଣୁ ସିଏ କ୍ଷମା ପ୍ରାର୍ଥନା କରିଛନ୍ତି। 10 14 अध्याय ଏଇସବୁ ଶ୍ଳୋକ ସବୁ ପ୍ରାର୍ଥନା କରୁଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି ଭଗବାନଙ୍କୁ। ତା ଦେହରେ ଏଇ ଗୋଟେ ଶ୍ଳୋକ ରହିଛି, ଇଏ ଆମର ପରୀକ୍ଷା, ଆମ ପାଇଁ ପରୀକ୍ଷା ପାଇଁ ଏଇ ପ୍ରଶ୍ନର ଉତ୍ତର ଏଇଠି ରହିଛି। ଏଇ ଉତ୍ତରଟାକୁ ଆମେ ଯଦି ମନେ ରଖିପାରିବା ପରୀକ୍ଷା ସମୟରେ, ତାହେଲେ ଆମେ ପାସ୍ କରିଯିବା ଏବଂ ଆମ ମାନବ ଜନ୍ମ ସଫଳ ହୋଇଯିବ, ଅନ୍ତିମ ପରୀକ୍ଷାରେ ଆମେ ପାସ୍ ହୋଇପାରିବା। ଆମ ଜୀବନ ଭିତରେ ଅନେକ ପରୀକ୍ଷା ଆସୁଛି, ଯେ ବିପଦ ଆସୁଛି, ଏ ବିପଦ ହେଉଛି ଭଗବାନଙ୍କର କୃପା। ବିପଦ ବେଳେ ଆମେ ଯଦି ସେଇଟା ଚିନ୍ତା କରିପାରିବା ଭଗବାନ କୃପା ବୋଲି, ତାହେଲେ ଆମେ ପରୀକ୍ଷାରେ ପାସ୍ କଲେ। ବିପଦ ବେଳେ ଯଦି ଭୁଲିଗଲେ, ଏ ଭଗବାନଙ୍କୁ ଭୁଲିଗଲେ, ତାହେଲେ ପରୀକ୍ଷାରେ ଫେଲ୍ ହୋଇଗଲେ। ତେଣୁ ଅନ୍ତିମ ପରୀକ୍ଷା ହେଉଛି ମୃତ୍ୟୁ, ମୃତ୍ୟୁ ସମୟଟା ହେଉଛି ଆମର ଅନ୍ତିମ ପରୀକ୍ଷା। ସେହି ସମୟରେ ଯଦି ଏଇ ମନେ ରହିଲା, ଏ କଥାଟି ମନେ ଭଗବାନ କଥା ମନେ ପଡ଼ିଲା ବା ଏଇ କଥାଟି ମନେ ପଡ଼ିଲା, ତାହେଲେ ପରୀକ୍ଷାରେ ପାସ୍ କରିଗଲେ, ଆଉ ମନୁଷ୍ୟ ଜନ୍ମ ସାର୍ଥକ ହୋଇଗଲା, ସିଦ୍ଧି ପ୍ରାପ୍ତ ହୋଇଗଲେ ଆମେ। ତେଣୁ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ମହାପ୍ରଭୁ ଯେତେବେଳେ ଯାଇଥିଲେ ପୁରୀକୁ, ଜଗନ୍ନାଥ ପୁରୀକି, ସେଇଠି ଯେତେବେଳେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କ ସଙ୍ଗରେ ଆଲୋଚନା କରୁଛନ୍ତି, ସେହି ସମୟରେ ଏହି ଶ୍ଳୋକଟି ଆଲୋଚନା ହୋଇଥିଲା। ଇଏ ହେଉଛି 10 14 अध्याय ଶ୍ଳୋକଟି ଅଛନ୍ତି, ତତେ ଅନୁଗମ୍ପାଂ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକଂ ହୃଦବାଗ ବପୂର୍ଭୀର୍ ବିଦଧନ୍ ନମସ୍ତେ ଜୀବେତ ଯୋ ମୁକ୍ତି ପଦେ ସଦାଏ ଭାଗ। ତତେ ଅନୁକମ୍ପାଂ, ଏ ଯେଉଁ ବିପଦରେ ପଡ଼ିଲେ ଆମେ ସବୁବେଳେ ଚିନ୍ତା କରିବା, ଇଏ ହେଉଛି ଭଗବାନଙ୍କ କୃପା। ତତେ ଅନୁକମ୍ପା ସୁସମୀକ୍ଷମାଣ, ଯଦି ଆମେ ଠିକ୍ ଭାବରେ ସମୀକ୍ଷା କରିକି ଜାଣିବା, ଏଇଟା ହେଉଛି ଭଗବାନ କୃପା। ତତେ ଅନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବା ଆତ୍ମକୃତଂ ବିପାକମ, ଆମେ ଯେଉଁ ଦୁଃଖ ପାଉଛେ, ଏ କାରଣ କ'ଣ, ଯେଉଁ ବିପଦ ଆସୁଛି ଏହାର କାରଣ କ'ଣ, ନା ସ୍ୱକୃତ ଆମ ନିଜ ଆତ୍ମକୃତଂ ବିପାକମ, ଆମର ପାପର ପରିଣାମରେ, ପାପ କର୍ମର ପରିଣାମରେ ଆମେ ବର୍ତ୍ତମାନ ଦୁଃଖ ଭୋଗ କରୁଛେ, କୃତମ ବିପାକମ ହୃଦଭାଗ ପୂର୍ବୀ ବିଦଧନ ନମସ୍ତେ ଜୀବେ ତୁ ଯେଉଁ ମୁକ୍ତିପଦେ ସଦାୟ ଭାଗ। ଏଇଭଳି ଭାବରେ ଯଦି କାୟ ମନ ବାକ୍ୟରେ ଆମେ ଯଦି ହୃଦଭାଗ ମନଭୀର ତତ୍ୟନୁକମ୍ପାମ ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମକୃତଂ ବିପାକମ ହୃଦଭାଗ ପୂର୍ବୀ ବିଦଧନ ନମସ୍ତେ, ସବୁ ସମୟରେ ସବୁ ପରିସ୍ଥିତିରେ ଆମେ ଭଗବାନଙ୍କୁ ପ୍ରଣାମ କରିବା, କାୟ ମନ ବାକ୍ୟରେ ପ୍ରଣାମ କରିବା, ହୃଦଭାଗ ପୂର୍ବୀର ବିଦଧନ ନମସ୍ତେ ଜୀବେତ ଯେଉଁ ମୁକ୍ତିପଦ ସଦାଏ ଭା। ଏଇଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରିବେ, ସେମାନେ ମୁକ୍ତିପଦ ପ୍ରାପ୍ତ ମୁକ୍ତି ପ୍ରାପ୍ତ ହେବା ପାଇଁ ହକଦାର ହୋଇଯିବେ, ଦାୟ ଭାଗ ତାଙ୍କର ଦାବି ଆସିଯିବ ମୁକ୍ତି ପାଇବା ପାଇଁ, ଭଗବତ ଧାମକୁ ଯିବା ପାଇଁ ପ୍ରାପ୍ତ ହୋଇଯିବ, ସେମାନେ ଦାବି ତାଙ୍କର ହୋଇଗଲା, କେବଳ ଜୀବନ ଧାରଣ କରି ରହିବେ ଅନ୍ତିମ ସମୟ ପର୍ଯ୍ୟନ୍ତ ଏଇଭଳି ଭାବରେ ରହିବେ। ମାନେ ଏଇଭଳି ଭାବରେ ଯଦି ଜଣେ ଜଣେ ଜୀବନଯାପନ କରିବେ, ତାହେଲେ ସେ ମୁକ୍ତି ପାଇବା ପାଇଁ ଉପଯୁକ୍ତ ହୋଇଯିବେ। ଦାୟ ଭାଗ ପରୀକ୍ଷାରେ ଏଇ ଆମେ ଅନ୍ତିମ ପରୀକ୍ଷା ହେଉଛି ଆମ ମୃତ୍ୟୁ, ମୃତ୍ୟୁ ସମୟଟା ହେଉଛି ଅନ୍ତିମ ପରୀକ୍ଷା। ତେଣୁ ଆଚାର୍ଯ୍ୟମାନେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ, କୃଷ୍ଣ ତ୍ୱଦୀୟ ପାଦ ପଙ୍କଜ ପଞ୍ଜରାନ୍ତ ଦୈବ ବିଶ୍ୱତ୍ ମେ ମାନସ ରାଜହଂସ प्राण प्रयाण समय गभवात पितौ कंठा बरोधन विधो स्मरणम कुतस्थे। मृत्यु समय था बहुत कष्टदायक समय। जमुनाचार्य कहते जे कृष्ण त्वदीय पाद पंकज पंजरांत, हे कृष्ण आपण पाद पद्मरे मोर मन रूपक हंस सब विचरण करू। त्वदीय पाद पंकज पंजरांत अद्य विश्व तुम्हें मानस राजंस। वर्तमान मु चाहूँगी मृत्युवरण करने भक्त मैंने यही भाव से भक्त मृत्यु कौन भय करेंगे सी कहे मृत्यु को आह्वान करेंगे मृत्यु को स्वागत जनइबे वर्तमान मृत्यु दिंतु। भागवत मध्य एकादश स्कंध नवम अध्याय ये श्लोकटी अच्छा ये दत्तात्रेय कहते कहीं स्वागत करा प्राण प्रयाण समय कफवात पीतौ। मृत्यु समयटा बहुत कष्टदायक समय। शहेटी कंकड़ा पिछा कामुड़े जो जंत्रणा हुए सही समय से जंत्रणा से प्राप्त हूँ मृत्यु समय रे। कफवात पीतौ कंठावरोधन कंठ खुल कंठावरोधन स्मरण कुतस्ते आम कौन आप भगवान स्मरण करी प्रभु। तेणु वर्तमान मोर मन सब ठीक रही सजाग रही ठीक रही वर्तमान चाहूँगी प्रभु मोर मन रूपक हंस को आपण पाद रूपक पद्म विचरण करूँ ये शरीर मुझे त्याग करदेवी यही भाव एवं यही कथा मध्य दत्तात्रेय चबिशटी गुरु तक रही चबिशटी गुरु भगवान कहते उद्धव को एकादश स्कंद सात रु नौ ये तीनोटी अध्याय उद्धव को भगवान ज्ञान दौंस भगवान ज्ञान दौंस निजे ज्ञान देना ये अन्य मानकर सब ज्ञान दे दत्तात्रेय ज्ञान दे चबिशटी गुरु विषय कही तेणु चबिशटी गुरु ग्रहण कलापर मध्य आउटे पचिशतम गुरु तक रही शरीर एकादश नवम अध्याय कही सी कौन ये लब्ध्वा सुदुर्लभम इदम बहु संभवान्ते मानुष्यम अर्थदम अनित्यम अपिह धीर तूर्णं जतेतन प्रत्येत अनुमृत्यु जावन निश्चय सह विषय खड़ु सर्वतस्या। आमे मनुष्य जन्म प्राप्त होचे अनेक जन्म पार होला मनुष्य जन्म प्राप्त होचे लब्ध्वा सुदुर्लभम अशी लक्ष जन्म पार होला जन मनुष्य जन्म प्राप्त होचे लब्ध्वा सुदुर्लभम इदम बहु संभवान्ते अशी लक्ष जन पर जन मनुष्य जन प्राप्त होची। मनुष्यम अर्थदम अनित्यम अपिय धीर मनुष्य जन्म होची अर्थदम ये परमार्थ को प्रदान करिव। परमार्थ कौन कृष्ण प्रेम ये परमार्थ को प्रदान कर मनुष्य अर्थदम जदि अनित्य आम जानने आम के मृत्यु समय आसी पहुँची जीव किंतु यही जन्म आम श्रेष्ठ वस्तु प्राप्त हो पार कौ मैंने प्राप्त हे ना जो मैंने धीर धीर व्यक्ति जो मैंने विचलित हे ना मृत्यु समय मत विचलित हे ना तूर्ण जत न प्रत्येत अनुमृत जावन जिते शीघ्र मृत्यु आसू से मानक चिंता ना के आसब के वर्ष बचे जिते शीघ्र आसू कि ना तूर्ण जत प्रत्येत अनुमृत जावन निश्चय सहाय विषय खड़ सब भौतिक जगत में कोटि कोटि वर्ष बचिक लाभ कौन। भागवत गोटे श्लोक अच्छा ये हजार हजार वर्ष बचिकी कौन लाभ जदि आम जीवन सिद्धि लाभ कर पारे बर मुहूर्त गोटे मुहूर्त मध्य श्रेष्ठ जदि आम भगवान विषय स्मरण आसला ये कथा सुखदेव गोस्वामी परीक्षित महाराज कहते परीक्षित महाराज सात दिन आयुष था से कथा कहते तेणु ये भागवत में द्वितीय स्कंद तृतीय अध्याय सौनकादि ऋषि कहते श्लोकटी कहते द्वितीय स्कंद प्रथम अध्याय प्रथम द्वितीय स्कंद तृतीय अध्याय श्लोकटी अच्छा जे जे तरह किंग न जीवंती भस्त्रा किंग न सुसंती उत न खादंती न मेहंती किंग ग्राम पशु परे। बहुत व्यक्ति प्रभुपाद महाराज श्लोक भाषा कहते कालकाटार गोटे रही जुलोजिकल गार्डन रे बटनिकल गार्डन रे गोटे बरगछ रही पांच हजार वर्ष से मैंने रही पांच हजार वर्ष धरिक रही बर्तमान कौन हो कहीपरि ना प्रभुपाद महाराज भावार्थ लिखिंट एत वर्ष बचीची तरभ किंग न जीवंती तरभ कहले गच्छ मैंने कौन जीवन धारण करना लक्ष लक्ष हजार हजार वर्ष बचुंत आम शुणु ये प्रसंगे वर्णना करमलार्जुन जो मुख्य थे ଭଗବାନ ଯେଉଁ ଦାମୋଦର ଲୀଳାରେ ତାକୁ ଉଦ୍ଧାର କରିଥିଲେ, ବୃକ୍ଷକୁ ଉତ୍ପାଟନ କରିଥିଲେ, 36,000 ବର୍ଷ ଧରି ସେ ରହିଥିଲେ। ଦେବତାମାନଙ୍କର ଗଣନାରେ 100 ବର୍ଷ ମାନେ 36,000 ବର୍ଷ ଏତିକି ବର୍ଷ ସେ ରହିଥିଲେ, କିନ୍ତୁ ସେ ଉଦ୍ଧାର ପାଇଯାଇଥିଲେ। କିନ୍ତୁ ତରଭ କିଂ ନା ଜୀବନ୍ତି ଭସ୍ତ୍ରା କିଂ ନା ସଚିନ୍ତୁ ତ, ଏଇଭଳି ଭାବରେ ମାନେ ଜୀବ ବୃକ୍ଷମାନେ ବହୁତ ବର୍ଷ ରହୁଛନ୍ତି, କିନ୍ତୁ ଜଣେ ପାଇବ ଯଦି ବୃକ୍ଷମାନେ ଜୀବନ ଧାରଣ କରୁଛନ୍ତି, କିନ୍ତୁ ସେମାନେ ଶ୍ୱାସ ପ୍ରଶ୍ୱାସ ନେଉଛନ୍ତି ନାହିଁ ଆମେ ଜାଣିପାରୁନାହୁଁ ତ। ନା ଭସ୍ତ୍ରା କିଂ ନା ସଚିନ୍ତି ଉତ, ଏ ଯେଉଁ କୁମ୍ଭାର ଯେଉଁ ଭାଟି ରହିଛି ସହଜ ହେଉଥିବ, ତାହେଲେ ସବୁ ସିଏ ସବୁ ଇଏ କରୁଥିବ, ତ ନିଆଁ କରିକି ସବୁ କାର୍ଯ୍ୟ କରୁଥିବ, ସିଏ ବହୁତ ଜୋରରେ ନିଶ୍ୱାସ ନେଉଛି। ଭସ୍ତ୍ରା କିଂ ନା ସଚିନ୍ତି ଉତ, ନା ସିଏ ନିଶ୍ୱାସ ନେଲେ ସିଧା ହେଲେ ମଧ୍ୟ କ'ଣ ହେବ, ସିଏ ଅନ୍ୟ ଯେଉଁ ଜୀବନର ଅନ୍ୟ ସବୁ ଲକ୍ଷଣ ସବୁ ତା ପାଖରେ ନାହିଁ। ନା ନ ଖାଆନ୍ତି ନ ମିହନ୍ତି କିମ୍, ଗ୍ରାମ ପଶୁ ପରେ ଗ୍ରାମର ପଶୁମାନେ ସେମାନେ କ'ଣ ଖାଦ୍ୟ ଗ୍ରହଣ କରୁନାହାନ୍ତି, ନା ସେମାନେ ସବୁ ଯୌନ ସୁଖ ଉପଭୋଗ କରୁନାହାନ୍ତି, ନା ସବୁ କରୁନାହାନ୍ତି। ତେଣୁ ଏଇଭଳି ଭାବରେ ରହିଛି, ଇଏ ଆମର ପରୀକ୍ଷା। ଆମ ପରୀକ୍ଷା କିଏ କେତେ ବର୍ଷ ବଞ୍ଚିଲେ ବଡ଼ କଥା ନୁହଁ, କିନ୍ତୁ ଯେ ଯେତିକି ବର୍ଷ ବଞ୍ଚନ୍ତୁ ନା କାହିଁକି, ଯେମିତି ଆମର ଭାଗବତ ଆରମ୍ଭରେ ଏଇଟା କହିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଆଶ୍ୱାସନ ଦେଉଛନ୍ତି, ପରୀକ୍ଷିତ ତୁମର 7 ଦିନ ଆୟୁଷ ଅଛି, ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, ଅବଶ୍ୟ ତା ପୂର୍ବରୁ ସେ ବହୁତ ବର୍ଷ ତାଙ୍କର ବିତିଯାଇଛି, କିନ୍ତୁ ଯେତେବେଳେ ଜାଣିଲେ ମୋର କେତେ ଆୟୁଷ ଅଛି, ଖଟ୍ଟଙ୍ଗ ମହାରାଜ ଭଗବାନ ରାମଚନ୍ଦ୍ରଙ୍କ ବଂଶରେ ଆସୁଛନ୍ତି, ପୂର୍ବ ବଂଶଧର ସିଏ ଖଟ୍ଟଙ୍ଗ ମହାରାଜ, ଯେତେବେଳେ ଏତେ ଶକ୍ତିଶାଳୀ ରାଜା ଥିଲେ, ଦେବତାମାନଙ୍କ ସହିତ ମିଶିକରି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ଦେବତାମାନେ ତାଙ୍କୁ ନେଇକି ନିମନ୍ତ୍ରଣକୁ ନେଇକି ଯାଉଥିଲେ ଯୁଦ୍ଧ କରିବା ପାଇଁ ଅସୁରମାନଙ୍କ ବିରୁଦ୍ଧରେ। ତେଣୁ ଏହିଭଳି ଭାବରେ ଯେତେବେଳେ ଯୁଦ୍ଧ ଶେଷ ହୋଇଗଲା ପରେ ଦେବତାମାନେ ପଚାରିଲେ, ମହାରାଜ ଆପଣ ଆମକୁ ବହୁତ ସାହାଯ୍ୟ କଲେ, ଆପଣ ଆମଠାରୁ କିଛି ବର ଗ୍ରହଣ କରନ୍ତୁ। ତେଣୁ ସେ ଚାହିଁଲେ ଜାଣିବା ପାଇଁ ମୋର ଆଉ କେତେ ଦିନ ଆୟୁଷ ଅଛି, ଆମେ କେହି ଜାଣିନା ଆମର କେତେ ଦିନ ଆୟୁଷ ଅଛି, ଜ୍ୟୋତିଷ କହିବ ଆପଣଙ୍କ ଏତିକି ଦିନ ଆୟୁଷ ଅଛି, କିନ୍ତୁ ସେଇଟା ଠିକ୍ ନୁହଁ, ସଠିକ୍ ନୁହଁ, ଏପଟ ସେପଟ ହେଇଯାଇପାରେ, ଯାହା ବି ହଉ। ତେଣୁ ଯେତେବେଳେ ପଚାରିଲେ ସେମାନେ ଦେଖିଲେ ଦେବତା ବ୍ରହ୍ମା ସମସ୍ତଙ୍କର ଆୟୁଷ ସ୍ଥିରୀକୃତ କରିଦେଇଛନ୍ତି, କିଏ କେତେ ବର୍ଷ ବଞ୍ଚିବ, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ। ତେଣୁ ଯେତେବେଳେ ସେ କହିଲେ ଆପଣଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି, ଗୋଟିଏ ମୁହୂର୍ତ୍ତ କହିଲେ 48 ମିନିଟ୍ ଆୟୁଷ ଅଛି। ତେଣୁ ସେ କହିଲେ ମୋତେ ଗୋଟେ ଦ୍ରୁତଗାମୀ ଯାନ ଦିଅନ୍ତୁ। ସ୍ୱର୍ଗରୁ ସେ ଦ୍ରୁତଗାମୀ ଯାନରେ ଆସିକରି ଅଯୋଧ୍ୟାକୁ ଆସିଲେ, ଅଯୋଧ୍ୟା ଆସିକରି ଭଗବାନ ରାମଚନ୍ଦ୍ରଙ୍କ ସ୍ମରଣ କରିକିରି ଭଗବାନଙ୍କର ନାମ ନେଇକରି ସେ ଭଗବତ ଧାମକୁ ଗଲେ ଗୋଟିଏ ମୁହୂର୍ତ୍ତରେ। ସେ କଥା କହିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଲେ ଖଟ୍ଟୁଆଙ୍କ ନାମ ରାଜର୍ଷେ ଜ୍ଞାନତା ଇହତା ମାୟୁଷ ମୁହୂର୍ତ୍ତା ସର୍ବମୁତ୍ସୃଜ ଗତବାନ ଅଭୟଂ ହରିମ ତଭାବି ତହିରି କୌରବ୍ୟ ସପ୍ତାହ ଜୀବିତାବଧି ଉପକଳ୍ପ୍ୟ ତତ୍ସର୍ବ ତାବଦ୍ଧ ସାମ୍ପ୍ରାୟିକମ୍। ଗୋଟିଏ ମୁହୂର୍ତ୍ତ ଥିଲା ସେ ଭଗବାନଙ୍କୁ ପ୍ରାପ୍ତ ହେଲେ, ତୁମର ତ 7 ଦିନ ଆୟୁଷ ଅଛି, ତେଣୁ ଭଗବାନ କଥା ଶ୍ରବଣ କର। ତେଣୁ ଆମକୁ ସେ ସୁଯୋଗ ମିଳିଛି, ଭଗବାନ କଥା ଶ୍ରବଣ କରୁଛେ। ଏଇଭଳି ଭାବରେ ଆମର ଯେତେବେଳେ ବିଭିନ୍ନ ପ୍ରକାର ବିପଦ ଆସିବ ଏହି ସମୟରେ ଆମେ ଚିନ୍ତା କରିବା, ଏହି କଥାଟି ଚିନ୍ତା କରିବା, ଭଗବାନ କୃପା। ଆମର ଭାଗବତ ବର୍ଣ୍ଣନା କରାଯାଇଛି, ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି, ଯେତେବେଳେ ଜଣେ ଜାଣେ ଯେ ଭଗବାନ ହେଉଛନ୍ତି ତାଙ୍କର ପ୍ରକୃତରେ କ'ଣ ସୁହୃଦ, ତାଙ୍କର ବନ୍ଧୁ, ତାଙ୍କର ସୁହୃଦ, ସେତେବେଳେ ସିଏ ଜାଣିବାକୁ ପଡ଼ିବ ଯିଏ ହେଉଛନ୍ତି ସିଏ ବଦ୍ଧ ଜୀବ ନୁହଁ, ସେ ମୁକ୍ତ ଜୀବ। ଭଗବାନ ଏକମାତ୍ର ଆମର ସୁହୃଦ, ଯିଏ ଜାଣେ ସିଏ ହେଉଛି ପ୍ରକୃତରେ ସେ ବଦ୍ଧ ଜୀବ ନୁହଁ, ସିଏ ହେଉଛି ମୁକ୍ତ ଜୀବ। କିନ୍ତୁ ଯିଏ ଜାଣେ ନାହିଁ ଭଗବାନ କି ସେ ଜାଣନ୍ତି ନାହିଁ, ଅନ୍ୟମାନଙ୍କୁ ସେ ଭାବନ୍ତି ସେ ସୁହୃଦ ବୋଲି ସେ ବଦ୍ଧ ଜୀବ, ଏଭଳି ଭାବେ ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ଭଗବାନ ଆମର ଭଗବାନ ଯାହାଙ୍କ ପାଖରେ ସବୁ ଶକ୍ତି ରହିଛି, ସିଏ ଆମର ମଙ୍ଗଳ ପାଇଁ ଚିନ୍ତା କରୁଛନ୍ତି, ସେ ମଙ୍ଗଳ ପାଇଁ ସବୁ ଖାଲି ଚିନ୍ତା କରୁଛନ୍ତି ତା ନୁହଁ, ସବୁ ବ୍ୟବସ୍ଥା କରିଛନ୍ତି ସାଧୁ ଶାସ୍ତ୍ର ଗୁରୁମାନଙ୍କ ମାଧ୍ୟମରେ ଆମର ମଙ୍ଗଳ ପାଇଁ ଉପକାର କରୁଛନ୍ତି, ମଙ୍ଗଳ ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି, ଖାଲି ଯେ ଚିନ୍ତା କରିଛନ୍ତି ତା ନୁହଁ, ସବୁବେଳେ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଆମେ ଯଦି ସେ ସୁଯୋଗ ଗ୍ରହଣ ନ କରିବା, ଯହ ସେ ଆତ୍ମା ଏଇଟାକୁ ସେ ସୁଯୋଗ ଯେଉଁମାନେ ଗ୍ରହଣ ନ କରନ୍ତି ସେମାନେ ନିଜ ନିଜର ହତ୍ୟାକାରୀ, ସେହିଭଳି ଭାବରେ ଭାଗବତଙ୍କ କଥାକୁ ମଧ୍ୟ ଯେଉଁମାନେ ଶ୍ରବଣ କରନ୍ତି ନାହିଁ ସେମାନେ ନିଜେ ନିଜର ହତ୍ୟାକାରୀ। ଭାଗବତ ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ପରୀକ୍ଷିତ ମହାରାଜ ଏଇଟା କହୁଛନ୍ତି। ତେଣୁ ଇଏ ଆମକୁ ସୁଯୋଗ ପ୍ରଦାନ କରାଯାଇଛି, ବିପଦରେ ପଡ଼ିଲେ ଆମେ ଭଗବାନ ସ୍ମରଣ କରିବା। ତେଣୁ ଆମେ ଅନୁରୋଧ କରିବୁ ଆଜି ଗୁଣାନ ପ୍ରଭୁଙ୍କୁ, ତାଙ୍କର ଯେଉଁ ସଙ୍ଗୀତ ରହି ଯେଉଁ ସଙ୍ଗୀତରେ ଆମର ଶ୍ରୀଶ୍ରୀମଦ ରାଧା ଗୋବିନ୍ଦ ସ୍ୱାମୀ ମହାରାଜ ବହୁତ ପ୍ରୀତ ହୋଇଯାଆନ୍ତି, ସେହି ଗୀତଟି ଗାନ କରିବେ, ଆହେ ନୀଳ ଶୈଳ। ବିପଦ ପଡ଼ିଲେ ସେମାନେ ଭଗବାନ ସ୍ମରଣ କରୁଛନ୍ତି। ତେଣୁ ସେହିଭଳି ଭାବରେ ଆମର ମଧ୍ୟ ବିପଦ ଆସିଲା, ଯଦି ଭଗବାନ ଭୁଲିଗଲେ ତାହେଲେ ଆମେ ଫେଲ୍ ହୋଇଗଲେ, କିନ୍ତୁ ଅନ୍ତିମ ମୁହୂର୍ତ୍ତରେ ଯଦି ମୃତ୍ୟୁ ସମୟରେ ଯଦି ଭଗବାନଙ୍କ ସ୍ମରଣ ହେଲା, କ'ଣ ଭଗବାନ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ କହିଲେ ନା, କ'ଣ ମୃତ୍ୟୁ ସମୟରେ ଅନ୍ତ କାଳିଚ ମାମିବ ସ୍ମରଣ ମୁକ୍ତ କଳେବରମ ଯ ପ୍ରୟାତି ସମଦ୍ଭାବଂ ଯାହାତି ନା ସ୍ତତ୍ର ସଂଶୟ, ଏଥିରେ କୌଣସି ସନ୍ଦେହ ନାହିଁ। ଅନ୍ତିମ ସମୟରେ ଯଦି ଭଗବାନଙ୍କ ସ୍ମରଣ ହେଲା ତାହେଲେ ସେ ନିଶ୍ଚିନ୍ତ ଭାବରେ ମୋ ପାଖକୁ ଯିବେ, ଆସିବ, ମୋତେ ପ୍ରାପ୍ତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏହିଭଳି ଭାବେ ପରୀକ୍ଷା ଚାଲିଛି। ଆଜି ନୃଗଙ୍କ ପାଖରେ ଏଇ ପରୀକ୍ଷାଟି ଆସି ପହଞ୍ଚିଗଲା, ଭଗବାନ ବ୍ୟବସ୍ଥାରେ, ଭଗବାନ ଚାହାନ୍ତି ଏଇଟା, ଏ ପରୀକ୍ଷା ନହେଲେ କେମିତି ଆମେ ପାସ୍ କରିବା, ପରୀକ୍ଷାର ଯଦି ନହେବ ଆମେ କେମିତି ଜାଣେ ପାସ୍ କଲେ କି ଫେଲ୍ ହେଲେ, ଆମେ ପଢ଼ି ଚାଲିଥିବା ପରୀକ୍ଷା ହେଉ ନାହିଁ ଆଉ କ'ଣ, ଏବେ କରୋନା ପାଇଁ ସବୁ ପରୀକ୍ଷା ଉଠିଯାଇଛି, ସବୁ ପାସ୍ କରିଯାଉ ମନକୁ ମନ, କିନ୍ତୁ ପରୀକ୍ଷା ନହେଲେ ଆମେ ଫେଲ୍ ହେଲେ କି ପାସ୍ କଲେ କେମିତି ଜାଣିବା, ପରୀକ୍ଷା ହେଲେ ଜଣା ପଡ଼ିବ। ତେଣୁ ଆମର ଯେତେବେଳେ ବିପଦ ଆସୁଛି, ଆମର ଯଦି ଭଗବାନଙ୍କ ସ୍ମରଣ ହେଲା ବୁଝିବାକୁ ପଡ଼ିବ ଆମେ ପରୀକ୍ଷାରେ ପାସ୍ କଲେ, ତେଣୁ ଆମେ ଅନ୍ତିମ ପରୀକ୍ଷା ପାଇଁ ଏହିଭଳି ଭାବେ ପ୍ରସ୍ତୁତି କରିବା, ଆମେ ଆଶା କରିବା ଅନ୍ତିମ ସମୟରେ ଆମେ ଭଗବାନ ସ୍ମରଣ କରିବା। ଏଇ ଯେଉଁ ଭଗବାନ ନାମ ନେଉଛେ, ଦିନକୁ ଷୋଳ ମାଳା ନାମ ନେଉଛେ ଆମେ, ଗୋଟିଏ ଯଦି ଭଗବାନ କହିଲେ ହରେ, ଖାଲି ଏଇ ଗୋଟିଏ ଶବ୍ଦ ଉଚ୍ଚାରଣ ହୋଇଗଲା ତାହେଲେ ଆମେ ସିଦ୍ଧି ପାଇଗଲେ। ଆଉ ସେ ଷୋଳଟି ନାମ ରହିଛି ମହାମନ୍ତ୍ରରେ, ଷୋଳଟି ନାମ ରହିଛି, ଖାଲି ହରେ ଏତିକି ଆସିଗଲା ମଧ୍ୟ, ତାହେଲେ ହ ମଧ୍ୟ ଆସିଗଲା, ସେ ପୁରା ଇଏ ହେଇଗଲା, ସିଦ୍ଧି ପାଇଗଲା, ଏସବୁ ବର୍ଣ୍ଣନା କରାଯାଇଛି, ବହୁତ କଥା ରହିଛି। ତେଣୁ ଆଜି ପରୀକ୍ଷା ହେଉଛି, ଭଗବାନ ବ୍ୟବସ୍ଥାରେ ପରୀକ୍ଷା ହେଉଛି। ତେଣୁ ଏହି ଶ୍ଳୋକରେ ସେ କହୁଛନ୍ତି, ଅନୁନୀତ ଉଭୟ ବିପ୍ରଉ, ସେ ଦୁଇ ଜଣ ଯାକ ବିପ୍ରକୁ ଅନୁନୟ କରି କହିଲେ, ଖାଲି କ'ଣ କଥା କହିଲେ ନାହିଁ, ଅନୁନୟ କରି କହିଲେ, ଅନୁନୟ ବିନୟ କରି କହିଲେ, ବହୁତ ରାଜା ହୋଇକରି ମଧ୍ୟ ସେ ବ୍ରାହ୍ମଣଙ୍କୁ ତାଙ୍କୁ ବହୁତ ବିନୟ କରି କହିଲେ, ଅନୁନୟ ଅନୁନୀତ ଅନୁନୀତ ଶବ୍ଦ ବ୍ୟବହାର କରାଯାଇଛି, ବହୁତ ବିନୟ ସହକାରେ କହିଲେ। ବିନୟଭାବ କାହାର ଆସିବ, ଜଣେ ଜଣେ ଭକ୍ତି ନାହିଁ ମାନେ ତାର ବିନୟଭାବ ନାହିଁ, ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣ ଗଭ୍ୟସ୍ତିନି, ଭଗବତ ଗୀତାରେ ଭଗବାନ କହିଲେ ପଞ୍ଚମ ଅଧ୍ୟାୟରେ, ବିଦ୍ୟା ପ୍ରକୃତି ଯେଉଁମାନେ ଆଧ୍ୟାତ୍ମ ବିଦ୍ୟା ପ୍ରାପ୍ତ ହୋଇଛନ୍ତି ସେମାନଙ୍କର ବିନୟ ତ ଆସିବ, ନହେଲେ ଗର୍ବ ଆସିବ, ଆମେ ଏତେ ବଡ଼, ଆମେ ଆମକୁ ଏଇ ଗର୍ବ ଆସିବ, ବିନୟ ତ ଆସିବ ନାହିଁ। ବିନୟ ଆସୁଛି ମାନେ ବିଦ୍ୟା ବଧୁ ଜୀବନ, ଭଗବାନ କହିଲେ, ମହାପ୍ରଭୁ କହିଲେ, ଏ ଯେଉଁ ଆଧ୍ୟାତ୍ମ ବିଦ୍ୟା ଏ ବିନୟକୁ ପ୍ରଦାନ କରିବ, ଅନ୍ୟ ବିଦ୍ୟା ସବୁ ଗର୍ବ ପ୍ରଦାନ କରିବ। ତେଣୁ ଇଏ ରାଜା ହୋଇକରି ମଧ୍ୟ ଏତେ ସବୁ ସମ୍ଧାନ କରୁଛନ୍ତି, ସବୁ କରୁଛନ୍ତି, କିନ୍ତୁ ଏଇ ଦୁଇ ଜଣଙ୍କୁ ଅନୁନୟ ବିନୟ କହୁଛନ୍ତି, ଅନୁନୀତ ଉଭୟ ଦୁଇ ଜଣଙ୍କୁ କହୁଛନ୍ତି, ଜଣଙ୍କୁ ପ୍ରଥମେ କହିଲେ, ସେ ଯେତେବେଳେ ରାଜି ହେଲେନି ଆଉ ଜଣଙ୍କୁ କହିଲେ, ଦୁଇ ଜଣଙ୍କୁ କହିଲେ, ଏକ ସମୟରେ ଦୁଇ ଜଣଙ୍କୁ କହୁନାହାନ୍ତି। ତେଣୁ ଅନୁନୀତ ଉଭୟ ବିପ୍ରଉ ଦାମ କୃଚ୍ଛ ଗତି ନ ଭାଇ, ରାଜା ଜାଣିପାରିଲେ ତାଙ୍କର ସଙ୍କଟ ଆସିଗଲା, ପରୀକ୍ଷା ଆସିଗଲା, ଏଇଟା ତାଙ୍କ ପାଇଁ ପରୀକ୍ଷା, ଧର୍ମ କୁଚ୍ଛ ଧର୍ମର ସଙ୍କଟ ଆସିଗଲା, ଧର୍ମ ସଙ୍କଟ, ଇଏ ଧର୍ମ ସଙ୍କଟରେ ଭୀଷ୍ମଦେବ ସେ କଥା କହୁଛନ୍ତି। ଧର୍ମଟା କେମିତି ଆମେ ଜାଣିବା, ଯେ ପ୍ରକୃତ ଧାର୍ମିକ ବ୍ୟକ୍ତି ଧାର୍ମିକ କି ଅଧାର୍ମିକ, ଏଇ ସଙ୍କଟ ସମୟରେ ଜଣାପଡ଼ିବ, ପରୀକ୍ଷାଟା ହବ ସେହି ସମୟରେ, ନ ଅନ୍ୟାନ୍ୟ ସମୟରେ ଯଦି କିଛି ସଙ୍କଟ ନାହିଁ ଜଣେ ତ ବହୁତ ଆରାମରେ କହିବ, ସବୁ କଥା କହିଦେବ, କିନ୍ତୁ ବିପଦ ପଡ଼ିଲେ କିଭଳି ଭାବରେ ସେ ବ୍ୟବହାର କରୁଛି ଏଇଥିରୁ ଆମେ ଜାଣିବା, ସେ ପ୍ରକୃତ ଧାର୍ମିକ ନା ଅଧାର୍ମିକ। ତେଣୁ ଧର୍ମ କୃଚ୍ଛ ଗତି ନା ଭାଇ, ନିଶ୍ଚିନ୍ତ ଭାବରେ ତାଙ୍କ ପାଖରେ ଗୋଟେ ଧର୍ମ ସଙ୍କଟ ଆସି ପହଞ୍ଚିଗଲା, ସେ ରାଜା ଜାଣିପାରିଲେ, ତେଣୁ ସେ ତାଙ୍କୁ ବହୁତ ବିନୟ କରି ଅନୁନୟ ସହକାରେ କହିଲେ, ଗବାଂ ଲକ୍ଷ୍ୟଂ ପ୍ରକୃଷ୍ଟା ନାମ, ମୁଁ ଲକ୍ଷେ ଗାଭି ପ୍ରଦାନ କରିବି, ଯାଇଥାଇ ଗାଭି ନୁହଁ, ପ୍ରକୃଷ୍ଟା ନାମ, ପ୍ରକୃଷ୍ଟ ଭାବରେ ଯେଉଁଭଳି ଭାବରେ ଗାଭି ପ୍ରଦାନ କରୁଛନ୍ତି, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ ପ୍ରଦାନ କରୁଥିଲେ ଗାଭିଙ୍କୁ, ସେମି ଲକ୍ଷେ ଗାଭି ମୁଁ ପ୍ରଦାନ କରିବି, ଦାସ୍ୟାମି। ତେଣୁ ସେ କହିଲେ, ମୁଁ ଏଇଟାକୁ ମୋତେ ଏସା ପ୍ରଦୀୟତା, ମୁଁ ଆପଣଙ୍କୁ ଲକ୍ଷେ ଗାଭୀ ପ୍ରଦାନ କରିବି, ଦାସ୍ୟାମୀ କହିଲେ ମୁଁ ଦେବି, ଆପଣଙ୍କୁ ଦେବି, କିନ୍ତୁ ଏ ସା ପ୍ରଦୀୟତା, ଏଇ ଗାଭୀକୁ ମୋତେ ଦେଇଦିଅନ୍ତୁ। ପ୍ରଥମେ ଯିଏ ସେକେଣ୍ଡ ଟାଇମ୍ ଦେଇଦେଇଥିଲେ, ଭୁଲ ହେଇଯାଇଛି, ପ୍ରଥମ ଯିଏ ମାଲିକ ଥିଲେ ତାଙ୍କୁ କହିଲେ, କାରଣ ସେ ତାଙ୍କୁ ଆଗରୁ ସେ ଦେଇଥିଲେ, କିନ୍ତୁ ଏଇଟା ତାଙ୍କର ବର୍ତ୍ତମାନ ହେଇଗଲା। ଆମେ କହୁଥିଲେ ସେଦିନ ମାଲିକ ନିଜର ମାଲିକ ବୋଲି ସ୍ୱାମୀ ବୋଲି ଚିନ୍ତା କରୁଛନ୍ତି ସିଏ, ତେଣୁ ଇଏ ମୋତେ ଭାବୁଥିଲେ ସ୍ୱାମୀ, ପ୍ରଥମ ସ୍ୱାମୀଙ୍କୁ ସେ କହିଲେ ଏଇଟା ଦିଅତା, ଏଇଟା ମୋତେ ଦିଆଯାଉ, ପ୍ରଦିଅତା, ମୁଁ ଲକ୍ଷେ ଗାଭୀ ଦେବି ଆ ପରିବର୍ତ୍ତେ ମୋତେ ଦିଅନ୍ତୁ। କିନ୍ତୁ ଭବନ୍ତୁ ଅନୁଗୃହୀତାମ୍, ଭବନ୍ତୁ ଦୁଇ ଜଣଙ୍କୁ ଜଣ ଜଣ କରି କହୁଛନ୍ତି, ଏକାଥରେ ଦୁଇ ଜଣ କହୁନାହାନ୍ତି, ଭବନ୍ତୁ ମୋତେ ଅନୁଗ୍ରହ କରନ୍ତୁ, ଅନୁଗ୍ରହ କରନ୍ତୁ, ଅନୁଗୃହୀତାମ୍ କିଙ୍କରସ୍ୟ, ନିଜକୁ ସେ କହୁଛନ୍ତି ମୁଁ ଆପଣଙ୍କର କିଙ୍କର, କିଙ୍କରସ୍ୟ ଅଭିଜାନତ, ମୋର ଭୁଲରେ ଅଜାଣତରେ ଭୁଲ ହେଇଯାଇଛି, ଆମେ ସବୁଦିନେ ପ୍ରାର୍ଥନା କରୁଛେ ଅଜାଣତ ଭାବରେ ବା ଜାଣତରେ ହଉ, ଜାଣତରେ ହଉ, ଜ୍ଞାତ ସାର ବା ଅଜ୍ଞାତ ସାର, ଯଦି କୌଣସି ସାଧଗୁରୁ ବୈଷ୍ଣମାନ ପାଦ ପଦ୍ମରେ କିଛି ଅପରାଧ କରାଯାଇଥାଏ, ଆଜିର ପାଦ ମୁହୂର୍ତ୍ତ ସେଥିପାଇଁ କ୍ଷମାପିକା କରୁଛେ ଆମେ। ଅଂଛା ଗଳ୍ପ ଦୁର୍ଭ୍ୟସ କୃପା ସିନ୍ଧୁ ଭେ ବଜପତାନ ପାବନେ ଭେ ବୈଷ୍ଣବ ଭେ ନମନ, କାରଣ ସେଇଥିପାଇଁ ବୈଷ୍ଣବ ଅପରାଧ ହେଉଛି ସବୁଠାରୁ ବହୁତ କ'ଣ ଗୁରୁତର ଅପରାଧ, ସବୁଠାରୁ ଖତରନାକ ଅପରାଧ ସେଇଟା, ସେଥିପାଇଁ ପ୍ରଥମ ନମ୍ବର ଅପରାଧ ହେଉଛି ଯେଉଁମାନେ ଭଗବାନଙ୍କର କଥା ପ୍ରଚାରରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାଙ୍କର ନିନ୍ଦା କରିବା ହେଉଛି ପ୍ରଥମ ନମ୍ବର ଅପରାଧ, ନାମ ଅପରାଧରେ ସବୁଠାରୁ ମୋଷ୍ଟ ଇଏ ସବୁଠାରୁ ଅଧିକ ଅପରାଧ ଇଏ ହେଉଛି କ'ଣ ନା ଏଇ ତାଙ୍କର ନିନ୍ଦା କରିବା। ତେଣୁ ଆମର ଜାଣତରେ ତ କ'ଣ କରୁଛେ, ଅଜାଣତ କଥା କ'ଣ କହିବା, ଆଉ ଜାଣତରେ ତ ବହୁତ କରୁଛେ, ଅଜାଣତ କଥା ଅଲଗା କଥା। ଏଇ ପ୍ରସଙ୍ଗରେ ଗୋଟେ କଥା ଆସେ, ତେଣୁ ରୂପ ଗୋସ୍ୱାମୀ ସିଏ ଷଡ଼ ଗୋସ୍ୱାମୀ ସବୁଦିନ ତାଙ୍କ ପ୍ରାର୍ଥନା କରୁଛେ ନା, ତାଙ୍କ କୃପା ପ୍ରାର୍ଥନା କରୁଛେ, ଆମର ଧାରା ହେଉଛି ରୂପାନୁଗ ଧାରା, ରୂପ ଗୋସ୍ୱାମୀଙ୍କ ଧାରା ଇଏ, ତେଣୁ ସେଇ ରୂପ ଗୋସ୍ୱାମୀ ଭଗବାନ ସବୁବେଳେ ଚିନ୍ତା କରୁଥିଲେ, ଭଗବାନଙ୍କର ଲୀଳାକୁ ଚିନ୍ତନ ସବୁବେଳେ କରନ୍ତି, ସିଏ ଚିନ୍ତା କରୁଥିଲା ବେଳେ ଗୋଟେ ଥର ଦେଖିଲେ ଭଗବାନ ରାଧାକୃଷ୍ଣଙ୍କର ଗୋଟେ ଲୀଳାଟି ଦେଖିଲେ, କ'ଣ ହେଇଛି ନା ରାଧାରାଣୀ ଫୁଲ ତୋଳୁଛନ୍ତି, ଗୋଟେ ଫୁଲ ଗଛରୁ ଆମେ ସବୁ ସକାଳେ ଫୁଲ ତୋଳୁଛେ, ଫୁଲ ତୋଳୁଛନ୍ତି ରାଧାରାଣୀ, ଏବଂ ହାତ ପାଉନାହିଁ, ତେଣୁ ରାଧାରାଣୀ ସେ ଡାଳକୁ ଟାଣିକି ରଖିଛନ୍ତି ଏବଂ କୃଷ୍ଣ ସେ ଫୁଲ ତୋଳୁଛନ୍ତି, ସେ ଡାଳକୁ ଧରିକି ଫୁଲ ତୋଳୁଛନ୍ତି, ରାଧାରାଣୀ ଛାଡ଼ିଦେଲେ ସେ ଡାଳକୁ ଛାଡ଼ିଦେଲେ, ତେଣୁ ଏ ଡାଳକୁ ଉପରକୁ ଉଠିଗଲେ, ଉଠିଗଲା କୃଷ୍ଣ ଉପରକୁ ପଡ଼ିଲେ, ଏଇଟାକୁ ଦେଖିକି ରୂପ ଗୋସ୍ୱାମୀ ହସିଦେଲେ, ହସିଦେଲେ ଯେତେବେଳେ ସେହି ସମୟରେ ଦୈବକ୍ରମେ ଏଇଭଳି ଗୋଟେ ଘଟଣା ହେଇଗଲା, ଜଣେ ବ୍ୟକ୍ତି ଆସୁଥିଲେ, ବୈଷ୍ଣବ ଜଣେ ଆସୁଥିଲେ, ତାଙ୍କର କିଛି ଇଏ ଥିଲା, କ'ଣ ତାଙ୍କର ଟିକେ ଶରୀର ଥିଲା, ତାଙ୍କର କିଛି କ'ଣ ଯେଉଁ ହ୍ୟାଣ୍ଡିକ୍ୟାପ୍ ଥିଲେ, ବକ୍ର ବିଷୟରେ ଟିକେ ଠିକ୍ ଭାବରେ ଚାଲିପାରୁନଥିଲେ, ବଙ୍କା ବଙ୍କି ହେଇ ଚାଲୁଥିଲେ, ଏଇସବୁ ରହିଛି, ତେଣୁ ଇଏ ଯେତେବେଳେ ହସିଦେଲେ ସେ ଭାବିଲେ ମୋତେ ଦେଖିକି ସେ ବିଦ୍ରୁପ କରୁଛନ୍ତି, ହସିଲେ, ଏଇଭଳି ଭାବରେ ତାଙ୍କର କ୍ରୋଧ ଆସିଗଲା, ତେଣୁ ଏ ବୈଷ୍ଣବ ଅପରାଧ ଯେତେବେଳେ ହେଇଗଲା, ସେତେବେଳେ ରୂପ ଗୋସ୍ୱାମୀଙ୍କର ଭଗବାନ ଲୀଳାସ୍ମରଣ ହେଲା ନାହିଁ, ଏ ଜାଣନ୍ତରେ ଏସବୁ କରିନାହାନ୍ତି, ତାଙ୍କୁ କୌଣସି ଜାଣନ୍ତରେ କି ଅଜାଣନ୍ତରେ ସେ ତାଙ୍କୁ କରିନାହାନ୍ତି କିଛି, ତାଙ୍କ ପାଇଁ କିଛି ତାଙ୍କର ଭୁଲ ନାହିଁ କିଛି, ସେ ଅନ୍ୟ କଥା ଚିନ୍ତା କରୁଛି, ଇଏ କିନ୍ତୁ ଭାବିଲେ ମୋତେ ଦେଖିକି ହସୁଦଉଛନ୍ତି ବୋଲି, ତେଣୁ ସନାତନ ଗୋସ୍ୱାମୀ ପଚାରିଲେ, ସନାତନ ଗୋସ୍ୱାମୀ କହିଲେ ତୁମେ ଗୋଟେ ବୈଷ୍ଣବ ଭୋଜନ କର, ଭୋଜନ ବ୍ୟବସ୍ଥା କର, ସବୁ ବୈଷ୍ଣବମାନଙ୍କୁ ଡାକ, ଆଉ ଯିଏ ନ ଆସିବ ଜାଣିବ ସେ ତାଙ୍କ ପାଖରେ ତୁମର ଦୋଷ ହେଇଛି, ତେଣୁ ସେ ସେୟା କଲେ, ସବୁ ବୈଷ୍ଣବମାନଙ୍କୁ ସେଠି ଯେଉଁମାନେ ଥିଲେ ସବୁ ତାଙ୍କୁ ସବୁ ଡାକିଲେ, ତେଣୁ ଇଏ ସମସ୍ତେ ଆସିଲେ, ସେ ପ୍ରସାଦ ପାଇଲେ, ସବୁ କଲେ, କିନ୍ତୁ ଇଏ ବ୍ୟକ୍ତି ବୈଷ୍ଣବ ଜଣଙ୍କ ଆସିଲେ ନାହିଁ, ତେଣୁ ସେ ଜାଣିପାରିଲେ ରୂପ ଗୋସ୍ୱାମୀ ତାଙ୍କ ପାଖରେ ଅପରାଧ ହେଇଛି, ତାଙ୍କ ପାଇଁ ଯାଇ କ୍ଷମା ପ୍ରାର୍ଥନା କଲେ, ଏସବୁ କଥା ରହିଛି। ବୈଷ୍ଣବ ଧାରାଟା ବହୁତ ସୂକ୍ଷ୍ମ ଧାରା, ଭାଗବତ କହି ଉତ୍ତିଷ୍ଠ ଜାଗ୍ରତ ପ୍ରାପ୍ତ ବରାଣ ନିବୋଧତ କ୍ଷୀରସ୍ୟ ଧାରସ୍ୟ, ଇଏ ଯେଉଁ ବୈଷ୍ଣବ ପଥ ରହିଛି ଏ କ୍ଷୀରର ଧାର, କ୍ଷୀରର ଧାର ଟିକିଏ ଏପଟ ସେପଟ ହେଲେ କଟିଯିବ, ଗୋଡ଼ କଟିଯିବ, ସେଇଭଳି ଭାବରେ ଆମେ ଏ ଯେଉଁ ରହିଛି ବହୁତ ସତର୍କ ହେଇ ରହିବାର ଅଛି, ତେଣୁ ଏଠି ସେ ସେଇଭଳି ଭାବରେ କହୁଛନ୍ତି, ଭବନ୍ତୁ ଅନୁଗୃହୀୟତାମ କିଙ୍କର ସେ ଅଭିଜାଣତ ଅଜାଣତରେ ମୋର ଭୁଲ ହେଇଯାଇଛି, ମୋତେ ଆପଣ ଟିକେ ଅନୁଗ୍ରହ କରନ୍ତୁ। ସମୁଦ୍ଧରତଂ ମାଂ ପୃଚ୍ଛାତ୍, ମୁଁ ବଡ଼ କଷ୍ଟରେ ପଡ଼ିଯାଇଛି, ବହୁତ ସଙ୍କଟରେ ପଡ଼ିଯାଇଛି, ବର୍ତ୍ତମାନ ଗୋଟେ ପାପ କାର୍ଯ୍ୟ ହେଇଗଲା, ମୋତେ ଉଦ୍ଧାର କରନ୍ତୁ, ସମ୍ୟକ ରୂପେ ଉଦ୍ଧାର କରନ୍ତୁ। ସମୁଦ୍ଧରତଂ ମାଂ ପୃଚ୍ଛାତ୍ ପତନ୍ତଂ ନିରୟାସୁଚୌ, ତେଣୁ ବର୍ତ୍ତମାନ ନର୍କରେ ପଡ଼ିବି, ପ୍ରକୃତ ତାହା ହିଁ ହେଲା, ପରେ ସବୁ ବର୍ଣ୍ଣନା କରାଯିବ। ସାଙ୍ଗେ ସାଙ୍ଗେ ତାଙ୍କର ମୃତ୍ୟୁ ଆସିଗଲା, ସମୟ ଆସିଗଲା, କାହିଁକି ନା ଇଏ ଯେଉଁ ଗୋଟେ ଅପରାଧ ହେଇଗଲା, ଏ ଅପରାଧ ଫଳରେ ଏ ତାଙ୍କର ଯେଉଁ ଆୟୁଷ ଥିଲା ସେ ସରିଗଲା, ତେଣୁ ଯମରାଜଙ୍କ ଦୂତମାନେ ଆସିକି ନେଇଗଲେ ତାଙ୍କ ଯମ ପାଖକୁ ନେଇ ଯମରାଜ ପାଖକୁ ନେଲେ, ନର୍କକୁ ନେଲେ ନାହିଁ, ଯମରାଜ ପାଖକୁ ନେଲେ। ତେଣୁ ଯମରାଜ ତାଙ୍କୁ ପ୍ରଶ୍ନ ପଚାରିବେ, ସବୁ କଥା ରହିଛି, ବହୁତ କଥା ରହିଛି, ଆମର ସମୟ ହେଇଗଲା, ଟିକେ ଆଚାର୍ଯ୍ୟମାନେ ଟିକାରେ କ'ଣ କହିଛନ୍ତି ଟିକେ ଦେଖିଦେବା। ଶ୍ରୀଧର ସ୍ୱାମୀ କହୁଛନ୍ତି, ତଦା ଉଭୌ ଅପି ପ୍ରତ୍ୟେକ ଅନୁନୀତ ପ୍ରାର୍ଥିତ କଥଂ ତଦା ସାର୍ଦ୍ଧେନ, ଏ ଦୁଇ ଜଣଙ୍କୁ ଯାହା କହିଲେ ପ୍ରାର୍ଥନା କଲେ। ସନାତନ ଗୋସ୍ୱାମୀ କହୁଛନ୍ତି, ଧର୍ମସ୍ୟ କୃଚ୍ଛ୍ରେ କହିଲେ ସଙ୍କଟେ ପ୍ରକୃଷ୍ଟାନାଂ ଅସ୍ୟା, ପ୍ରକୃଷ୍ଟ ସଙ୍କଟ ଆସି ପହଞ୍ଚିଗଲା, ଉତ୍ତମାନାଂ ପ୍ରକର୍ଷଣ ନିଜାଗ୍ରହ ତ୍ୟାଗ ପୂର୍ବକ ଅନ୍ତଃଶୁଦ୍ଧ୍ୟାଧୀନାଂ ଦିଅତାମ, ତେଣୁ ସେ କହିଲେ ପ୍ରକର୍ଷଣ ଦିଅତାମ ବୋଲେ ଅନ୍ତଃଶୁଦ୍ଧି କରିକିରି ଏଇଟା ମୋତେ ପ୍ରଦାନ କରନ୍ତୁ, ମନରେ ଆଉ କିଛି ରୋଷ ରଖନ୍ତୁ ନାହିଁ, ମୋ ଉପରେ କ୍ରୋଧ କରନ୍ତୁ ନାହିଁ, ମୁଁ ଅଜାଣତରେ କରିଦେଇଛି, ଭୁଲ ହେଇଯାଇଛି, ଦିଅନ୍ତୁ ଲକ୍ଷିକା ବି ଦେବି। ଜଣଙ୍କୁ କହିଲେ ଲକ୍ଷିକା ବି ଦେବି ବୋଲି, ତେଣୁ କୃଷ୍ଣ କଷ୍ଟାନ୍ ମାଂ ସମୁଦ୍ରରତ୍ନ କୃଷ୍ଣ, ତେଣୁ ଇଏ ସେ ଶୁଣିଲେ ନାହିଁ ପଳେଇଗଲେ, ନା ମୋର ବି ଦରକାର ନାହିଁ କହି ପଳେଇଗଲେ। ତେଣୁ ଦ୍ୱିତୀୟ ପ୍ରଥମ ଯେ ଗାଭୀ ଯିଏ ମାଲିକ ତାଙ୍କୁ ଦେଇଥିଲେ କହିଲେ କଥା, ସେ ଶୁଣିଲେ ନାହିଁ ପଳେଇଗଲେ, ଆ ପରସ୍ପର ବର୍ଣ୍ଣନା କରାଯିବ। ତେଣୁ ତାପରେ ଦ୍ୱିତୀୟ ଯେଉଁ ଯାହାକୁ ଏବେ ସାଙ୍ଗେ ସାଙ୍ଗେ ଦେଇଥିଲେ ତାଙ୍କୁ କହିଲେ, ସେ କହିବେ ଲକ୍ଷେ ଗାଭୀ କ'ଣ, ତାପରେ ମଧ୍ୟ ଅୟୁତ ଗାଭୀ ଦେଲେ ମଧ୍ୟ ମୁଁ ନେବି ନାହିଁ କହି ପଳେଇଗଲେ, ଏଭଳି ଭାବରେ ଘଟଣା ହେଇଛି। ତେଣୁ ଏଇଭଳି ଭାବରେ କଥା ଚାଲିଛି, ଆମ କଥା ଚାଲିବ, ତେଣୁ ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ପ୍ରଭୁଙ୍କୁ ଅନୁରୋଧ କରିବା ଏଇ ସଙ୍ଗୀତଟି ଗାନ କରିବା ପାଇଁ। ଏଇଭଳି ଭାବରେ ବହୁତ ଉଦାହରଣ ରହିଛି, ବିପଦ ପଡ଼ିଲେ ଭଗବାନ ସ୍ମରଣ କରୁଛନ୍ତି, ତେଣୁ ଆମର ମଧ୍ୟ ବିପଦ ସମୟରେ ଆମେ ଏଇଭଳି ଭାବରେ ଭଗବାନଙ୍କୁ ସ୍ମରଣ କରିବା। ହରେ କୃଷ୍ଣ କୃଷ୍ଣ କୃଷ୍ଣ।